नमो भगवते वासुदेवाय। श्रीमद भगवद गीतार तृतीय अध्याय 26 श्लोक गतकाल मैंने श्रवण करते अर्जुन जुक्ति भगवान प्रति जदि भगवान कहते तुम्हें लोक संग्रह लोक मान शिक्षापी तुम्हें कर्म कर एवं कर्म कर आचरण लोक शिक्षा दि जे क्षेत्र ये कर्म करवा उचित जो पूर्व ब्राह्मण मान कश्यपादी ऋषि मैंने जमी गृह संसार प्रति आसक्तता नुहे से ब्रह्मा का आदेश रे कार्य कर बहु ब्राह्मण मान अच्छा नारदादी ऋषि मान अच्छा तो लोक शिक्षार्थ बहुत कर्म करती व्यक्ति मैंने तुम्हें से भाई कर्म कर लोक शिखाओ कर्म केमती करा जाए यदि अर्जुन जुक्ति करेंगे तेज कर्म करने लोक कहीं कह ज्ञान साधन कह आत्मा कौन अनात्मा कौन जगत कौन ईश्वर कौन प्रकृति कौन जीव कि मुक्त हम ये विषय कह कर्म करने लोक कहीं प्रेरणा दवा भवन कले ना न बुद्धि वेद जनय अज्ञान ज्ञान संगीन कर्म संगीन कर्म जो मैंने संगी कर्म जो मैंने अत्यंत आसक्त से बुद्धि गुड़ा भेद करनी ये ज्ञानी मान उपदेश दूसरे ज्ञान जो ज्ञानी मान ज्ञान उपदेश दिखती साधारण कर्मी मान श्लोक भक्तिर उपदेश समस्ती देहब कि भक्तिर उपदेश अधिकार भक्ति जेहतु अति अत्यंत गभीर व्यक्तिर अधिकार देखिए भक्तिर से स्तर उपदेशा दब आ ज्ञानी को जी जमी जगत ब्रह्म सत्य जगत मिथ्या तो गोटे लोकटा सब जगत मिथ्या जगत मिथ्या कह स्त्री पुत्र कन्या मिथ्या कर्म मिथ्या शरीर मिथ्या जगत ना मिथ्या तो सब मिथ्या मिथ्या कह तार कौन हम सी कष्ट सी जान दब हाँ जगत मिथ्या से जानूचे भी लोक मैंने मरुंच प्रलय होती कोरोना होता होता हो कि आसक्ति कौन भितर चल लगे तार स्वभाव अच्छे ना तार गुण अच्छे ना तुम प्रेरणा से जगत को मिथ्या बोली ग्रहण करके से कर्मटा त्याग करदेपे कि कर्म आसक्ति छाड़ पार तेज कर्म आसक्ति रही से ज्ञान स्थिर हो पार ना ज्ञान निष्ठा आसवन एने कर्म कर्म प्रति श्रद्धा भी गला जी आम साधु समाज से हमें ना साधु मान जो ब्रह्मचारी मान जो मैंने साधारण भक्त था साधारण युवक था सी जो ब्रह्मचारी हमें सी अधिकार विचार न करें हरण है अधिकार गोटे निजर निष्ठा त्याग कौन करेंगे ना एने आसक्ति संसार आसक्ति एने छाड़ूनी संसार आसक्ति एने छाड़ूनी एने भक्ति प्रति भी श्रद्धाटा दे होनी कहीं उपदेश जो जी उपदेश दूसरी कर्मी कर्मी मान ज्ञान उपदेश दूसरी बा भक्त जो भक्ति करने अन्न को उपदेश दूसरे अधिकार विचार करके दवा दरकार से क्यों अधिकार साधु साधु मान अवस्था एमती है जमी कर्मी लोक से कर्म श्रद्धाटा हराए तेनाली ज्ञान स्थिर रही पारे ना तार जमी अवस्था दियाड़ जाए से भाया साधु जीवन में तुम्हें जदि माया कौन तुम जान दल संसार स्त्री पुत्र कन्या एडाक नहीं कि तुम्हें बहुत भी कष्ट कहीं तुम मायाटा कौन जान दल आगर माया कौन जान नाने भक्ति स्थिर रही पार ना जेहतु आसक्ति रही संसार आसक्ति रही तुम्हें यदि श्रृंखला है कि कारण तुम्हें ब्रह्मचारी धर्म को आस मान तुम्हें ब्रह्मचारी जीवन नौ मान ब्रह्मचारी धर्म अलग ब्रह्मचारी भक्ति कर गृहस्थ भक्ति कर वानप्रस्थ भक्ति कर सन्यास भक्ति कर आश्रम धर्म गुड़िक रही अलग तुम्हें से धर्म हिसाब से चलने को चलो रेगुलेटिव तुम्हें पार नार तुम्हें भक्ति करोलमाला जप करो कि षोलमाला जप कला गृहस्थर पर षोलमाला जप कला एक्सट्रा लॉ अच्छी ब्राह्मचार एक्सट्रा लॉ अच्छी गृहस्थर सुजोग अच्छे स्त्री पुत्र कन्या धन या सहित डिलिंग कर ब्रह्मचारी ना सेटा से नकला सीटा कला तक भक्ति करपर गोटे कठिन समस्या हो इंद्रिय को संयम करवा इंद्रिय को स्वच्छंद विहार करने दबना ଏଇଟା ବ୍ରହ୍ମଚାର କାର୍ଯ୍ୟ। ତେଣୁ ଇନ୍ଦ୍ରମାନଙ୍କର କାମ ହେଲା ସେ ଚାହିଁବ ଛୋଟ ପିଲାବେଳେ ବୁଲିବୁ ଭୋଗ କରିବୁ, ତାକୁ ଚେକ୍ କରିବାର ଶକ୍ତି ଆମର ନାହିଁ। ସେଥିପାଇଁ ଆଚାର୍ଯ୍ୟମାନେ ଯେଉଁ ପ୍ରିନ୍ସିପଲ୍ ଦେଇଛନ୍ତି ସେଗୁଡ଼ିକୁ ଆମେ ପାଳନ କରିକରି ଚାଲିବା, ଯାହାଦ୍ୱାରା ସେ ବାଧ୍ୟ ହେଇକି ସେ ଫର୍ମାଟକୁ ଆସିବାକୁ ପଡ଼ିବ। କାରଣ ତାକୁ ସିନା ବିଷୟ ଭୋଗଟା ଅଧିକା ମିଳିଲେ ସେ ତାର ପ୍ରବଳତା ବଢ଼ିବ, ସେଥିପାଇଁ ସେ ରେଷ୍ଟ୍ରିକ୍ସନ୍ ଲାଇଫ୍ ରଖାଏ। ବ୍ରହ୍ମଚାରୀ ଲାଇଫ୍ ମାନେ ଗୋଟେ ଅତି ସୁଶୃଙ୍ଖଳିତ ଜୀବନ, ପୁରା ଫୁଲ୍ ଏନ୍ଗେଜମେଣ୍ଟ ଦରକାର ଆର ସବୁ ଜିନିଷରେ ସାଧନ, ୟାର ପରେ ବି ଭଗବାନଙ୍କ ଉପରେ ଗୁରୁ ବୈଷ୍ଣବଙ୍କ ଉପରେ ସବୁ ନିର୍ଭର ପ୍ରାର୍ଥନା। ଅନାଦି କାଳରେ ଏଟା ଗୋଟେ ଜୀବନ ଜିନିଷଟା ନା, ଏଟା କଣ ଗୋଟେ ଜୀବନ ନା, ବିଷୟ ସହିତ ଜୀବର ସମ୍ପର୍କଟା ଅନାଦି କାଳରୁ, ଭଗବାନ ସହିତ ସମ୍ପର୍କ ଏବେ ଆମେ କରିବା ପାଇଁ ଚାହୁଁଛେ ଏଇ ଲାଇଫରେ। ବିଷୟ ସହିତ ସ୍ତ୍ରୀ ପୁତ୍ର କନ୍ୟା ଧନ ଇଏ ସହିତ ଅନାଦି କାଳରୁ, ସେଥିପାଇଁ ଏ ଯୋଉ ସେକ୍ସ ଲାଇଫରୁ ଏଇ ସ୍ୱରଟା ଆସିଛି, ଯୌନ ଜୀବନରୁ ସ୍ୱରଟା ଆସିଛି। ଏଇଟା ସ୍ୱରର ସ୍ୱର ଯେତେବେଳେ ତିଆରି ହେଉଛି ସେ ଗୁଣଟା ତା ଦେହରେ ଦିଆହଉଛି, ରଜଟା ତା ଦେହରେ ରଜ ବିଡ଼ିଜ ସବୁ ଦିଆହଉଛି ନା, ଆଉ ଶିଶୁମାନଙ୍କ ସ୍ୱର ଏଇଟା ଅଛି ନା, ଆଉ ସେ ଯେତେବେଳେ ପକ ବୟସ ହେଇଯାଉଛନ୍ତି ସେଇ ଜିନିଷଟା ଆସୁଛି। ସ୍ୱର ସ୍ୱର ମାନେ ସୃଷ୍ଟି ହେଲା କେମିତି, ସ୍ୱରଟା ସୃଷ୍ଟି ହେଲା କେମିତି, ଗୋଟେ ସୁଖରୁ, କେଉଁ ସୁଖରୁ, ସ୍ୱର ସୁଖରୁ, ଯୌନ ସୁଖରୁ ସ୍ୱରଟା ସୃଷ୍ଟି ହେଇଛି ନା, ତା ସୃଷ୍ଟି ହେଲା ସେ ସ୍ୱର ଭିତରେ କଣ ରହିବ, ସ୍ୱର ଭିତରେ ସେଇ ସୁଖଟା ରହିବ, ସେଟା ସୃଷ୍ଟି ହେଇ ସେଇଥିରୁ ନା। ତେଣୁ ଏଇଟା ଗୋଟେ କମନ୍ ଜିନିଷ, ଏଇଟା ହବ ରହିବ, କାହିଁକିନା ସେ କୌଣସି ସନ୍ତାନ ଯୋଉ ସୃଷ୍ଟି ହେଉଛି ସେ ପିତାମାତାର ଗୋଟେ ପୁରୁଷ ଗୋଟେ ନାରୀର ସଂସ୍ପର୍ଶରୁ ସୃଷ୍ଟି ହେଉଛି ନା, ତାଙ୍କର କାମନାରୁ ସୃଷ୍ଟି ଜିନିଷ, ତେଣୁ ସେଇ ସଂସ୍କାର ଶରୀରରେ ସେ କାମନାଟା ରହିଛି, ଏଇଟା ଅନାଦିକାଳରୁ ଏଇ ସମ୍ପର୍କଟା ରହିଛି। ଜୀବର ସେଇ ଭାବନାଟା ଆସିବ, ତାକୁ ବଦଳାଇବା ପାଇଁ ରଖା ଶାସ୍ତ୍ର ନିୟମ ଦେଲେ, ତୁମେ ବ୍ରହ୍ମଚାରୀ ଆଶ୍ରମ ରହିବ ଏଇ ଆହାର ଏଭଳି, ସେବା ଏଭଳି, ଶ୍ରଦ୍ଧା ଏଭଳି, ନାରୀ ସହିତ ସମ୍ପର୍କ ଏଭଳି, ଧନ ସହିତ ସମ୍ପର୍କ ଏଭଳି, ସବୁ ଜିନିଷକୁ ରଖା ହେଲା, ତୁମେ ସେଗୁଡ଼ିକ ମାନିଲେ ଧୀରେ 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 ଉପରକୁ ଉଠିବ, ମାନେ ସେଟା ରହିବ, ତାର ଭାବରେ ରହିବ ନା ସ୍ଥୂଳ ଭାବରେ ରହିବ, ଆକର୍ଷଣ ରହିବ, ପ୍ରେମ ତୁମେ ଭାବ ସ୍ତରକୁ ନଗଲା ମାନେ ଆକର୍ଷଣ ଗୋଟେ ରହିବ ମାନସରେ, ତୁମେ ସେଥିରେ ଗ୍ରସ୍ଲି ଇନଭଲ୍ଭ ନ ହୁଅ, କେଉଁ ଝିଅ ସାଙ୍ଗ କଥା ନ ହୁଅ, କ'ଣ ହୁଅ, ଗୋଟେ ରୂପଟାକୁ ଦେଖିଦେଲା ମାନେ ତୁମର ଦର୍ଶିତ ହବ, ଏଟା ଏଟା ତୁମର ଫଲ୍ଟ ନୁହେଁ, ଏଟା ମନ ଇନ୍ଦ୍ରିୟ ମାନେ ଅନାଦିକାଳରୁ ଏଟାକୁ କରି କରିକି ଆସିଛନ୍ତି, ତ କ'ଣ ତାକୁ କୁହାହବ। ସେଥିପାଇଁ ଭକ୍ତିରେ ବି ଯେତେବେଳେ ଉପଦେଶ ଦିଆଯାଉଛି ତାର ଅଧିକାର ଦେଖିକି ଦିଆଯିବ, ତାର ଅଧିକାରଟା କ'ଣ, ତା ବୁଦ୍ଧିଭେଦ ହେଇଯିବ, ସେ ସବୁ ମାୟା 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 ଜଡ଼ ବିଦ୍ୟା ମାୟା ମାୟା ଏଇଟା ଶୁଣିଲା 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 ସେଠୁ ସେଇଟା ଆଉ ପଢ଼ିବନି, କି ତାର ସ୍ତ୍ରୀ ପୁତ୍ର କନ୍ୟା କହୁଥିଲୁ କିଛି ତା ସଂସାର ଭିତରେ ପଶିବାକୁ ମନ ହବନି, ଏଣେ ଦିଗଳ ଭକ୍ତିରେ କିନ୍ତୁ ଆସକ୍ତିରେ ଛାଡ଼ୁନଥିବ, ଏଣେ ଭକ୍ତିରେ ବି ଟିକିବାଟା କଷ୍ଟ ହଉଥିବ। ତେଣୁ ବର୍ତ୍ତମାନ ସେ ଦିଆଡ଼ୁ ଗଲା, ଦୁଇଟା ଦୁଇଟା ଲାଗି ତାର କଷ୍ଟ ହବ, କାହିଁକି ନା ଏଠି ସାଧୁ ଜୀବନରେ ଗୋଟେ ଦୃଢ଼ ସଂକଳ୍ପର ଆବଶ୍ୟକତା ରହିଛି। ଏଟା ଯେଉଁ ଲାଇଫରେ ହେଲେ ତୁମେ ବ୍ରହ୍ମଚାରୀ ଲାଇଫଟା ଷ୍ଟାର୍ଟ କରିବାକୁ ପଡ଼ିବ, ତୁମକୁ ଯୌନ ଜୀବନରୁ ମୁକ୍ତ ନହେଲେ ତୁମେ କେବେ ଭଗବାନଙ୍କ ପାଖକୁ ଯାଇପାରିବ ନାହିଁ। ଏଟା ଯେଉଁ ଜନ୍ମରେ ତୁମେ କରିବାକୁ ପଡ଼ିବ, ଏ ଜନ୍ମ ନ କର, ତୁମେ ଗୃହସ୍ଥ ହବ କି ଯାହା ହବ, କିନ୍ତୁ ଯେଉଁ ଜନ୍ମରେ ହେଲେ ମୁକ୍ତ ହବାକୁ ପଡ଼ିବ, ନହେଲେ ତୁମେ ଯାଇପାରିବନି ପ୍ରଭୁଙ୍କ ପାଖକୁ, ଭଗବାନଙ୍କ ପାଖରେ ତ ସେଠି ଗୋଲକ ବୈକୁଣ୍ଠରେ ଗୋଲକ ସେଠି ତ ସେକ୍ସ ଲାଇଫ୍ ନାହିଁ ନା, ସେଠୁ ଚିନ୍ମୟ ଶରୀର ଈଶ୍ୱର, ଏଇ ଜଡ଼ ସ୍ୱରଟା ସେଠି ଯିବନି, ସେ ଟ୍ରାନ୍ସଜେଣ୍ଡାଲ ବଡି ଦିଆଯିବ, କାରଣ ଏଇ ଈଶ୍ୱରଟା ଗୋଟେ ଦୂଷିତ ଶରୀର, କେବଳ ଏଟାକୁ ଶୁଦ୍ଧ କରିବା ପାଇଁ ଭଗବାନଙ୍କର ସେବା କରୁଛେ, ତିଳକ ଲଗଉଛେ, ମାଳି ପିନ୍ଧୁଛେ, କାହିଁକି ଏଥିରେ ଗୋଟେ ଖରାପ ଚିନ୍ତା ସବୁବେଳେ, କାମ କାମନା ନଥିଲେ କ୍ରୋଧ, କ୍ରୋଧ ନଥିଲେ ଲୋଭ, ଲୋଭ ନଥିଲେ ମୋହ, ଏ ସମସ୍ତଙ୍କ ପରିଣାମଟା ସମାନ, କାମ କାମୀ ଲୋକର ହୃଦୟ ଯେତିକି ଦୂଷିତ କ୍ରୋଧ ଲୋକର ହୃଦୟ ବି ସେତିକି ଦୂଷିତ, ସବୁ ପ୍ରଭାବ ସମସ୍ତଙ୍କର ସମାନ ଅଛି, ଆସକ୍ତିବାନ ବ୍ୟକ୍ତିର ବି ସେୟା, ସେ କ'ଣ ଠାକୁର ଡାକିବ କ'ଣ କରିବ, ସବୁବେଳେ ତାର ପିଲା ଛୁଆ ଟଙ୍କା ପଇସା ସେ ଚିନ୍ତା, ସେତିକି କଷ୍ଟ, ଷଡ ରିପୁ ନା ଆଉ ତା ଭିତରେ ଆଉ କ'ଣ କାଟାଗୋରିଜ କରାହେଇଛି, କାମ ଏସ କ୍ରୋଧ ଏସ ରଜତ ଗୁଣ ସମତ ଭାବ, ଆଉ କ'ଣଟା କରାଯିବ, ଯିବ ଯିବକୁ ଯୋଉ ଜୀବନରେ ହେଲେ ତାକୁ ଏଇ ଯୌନ ଜୀବନର ମୁକ୍ତ ହେବାକୁ ପଡିବ, ଯେଉଁ ଲାଇଫରେ ନହେଲେ ତାକୁ ପୁଣି ଗୋଟେ ଶରୀର ମିଳିବ, କାରଣ ଶରୀର ମିଳୁଛି ତ କାମନାରୁ ନା, ଆଉ ଯୌନ ଜୀବନଟା କ'ଣ, ଗୋଟେ ପୁରୁଷ ନାରୀ ରହିଲା ମାତ୍ରେ ତାଙ୍କର ଯୋଉ କାମନାଟା ନିଶ୍ଚିତ ବଢିବ, କେବଳ ଦେହ ସୁଖ ନୁହେଁ, ଅତ ଗୃହ କ୍ଷେତ୍ର ସୁପ୍ରାପ୍ତ ବିତେ ଜନସ୍ୟ ମୁହୟମ ଅହମ ମେମେତି ପୁଂସ ସ୍ତ୍ରୀ ମିଥୁନ ଭାବ ଏତା ହୃଦୟ ଗନ୍ଧି, ସେ ଯେତେବେଳେ ପୁରୁଷ ସ୍ତ୍ରୀ ତାଙ୍କ ଯେତେବେଳେ ମିଥୁନି ଭାବ ବା ଯେତେବେଳେ ତାଙ୍କର ଶାରୀରିକ ସମ୍ପର୍କ ରହିବ, ହୃଦୟରେ ଗୋଟେ ଗ୍ରନ୍ଥି ରହିଯାଏ, ସେ ଗୋଟେ ସେ ଝିଅକୁ ସେ ଦେଖୁଛି ତା ମନରେ କେବଳ ଆକର୍ଷଣ ହଉଛି, ଯେମିତି ଜଣେ ସାଧୁ ସେ ଗୋଟେ ନାରୀକି ଦେଖିଲା ମନେକର ତା ମନ ବିଚଳିତ ହେଲା, ତାର ସେଟା ଗୋଟେ ନଟ୍ସ ନୁହେଁ, ନଟ୍ସ କ'ଣ ହଉଛି ଗଣ୍ଠି, ସେଟା ଗଣ୍ଠି ନୁହେଁ, ସେଟା ମୁଣ୍ଡ ତା ମୁଣ୍ଡର ମାଇଣ୍ଡର ଆଡିକ୍ସନ, ଯେହେତୁ ସେ ବହୁ ଜନ୍ମରୁ ସେଟା କରିଛି, ସେଟା ତାକୁ ଗୋଟେ ମିନିଟ୍ ପାଇଁ ତାକୁ ଡିଷ୍ଟର୍ବ କରୁଛି, ସେଟା ପଳେଇଯିବ। କିନ୍ତୁ ଯେତେବେଳେ ସମ୍ପର୍କ ହେଇଯିବ ଗୋଟେ ପୁରୁଷ ନାରୀର, ହୃଦୟ ଗ୍ରନ୍ଥି, ହୃଦୟର ଗୋଟେ ଗ୍ରନ୍ଥି ରହିଯାଏ, ସେଠି ସାଇନ୍ସ କିଛି କାମ କରିବନି, ତମ ମୁଣ୍ଡ କିଛି କାମ କରିବନି, ତୁମର ସେଟା ହୃଦୟର ଗ୍ରନ୍ଥି ଗୁଡ଼ା ଯେମିତି ଆମର ଗଣ୍ଠି ପକଉନି, ସେ ଗଣ୍ଠିଟା ଫିଟେନି। ସେଭଳିଆ ଗୋଟେ ପୁରୁଷ ନାରୀର ଯେତେବେଳେ ଆକର୍ଷଣ ରହିଯିବ, ଶାରୀରିକ ସମ୍ପର୍କ ରହିବ, ସେ କେବେ ବଞ୍ଚିପାରିବେନି। ସେ ଯେହେଲେ ଆଉ ଗୋଟେ ପୁରୁଷ ଗୋଟେ ଆଉ ଗୋଟେ ନାରୀ ସହିତ ସମ୍ପର୍କ କରିବ, ନାରୀ ଗୋଟେ ଆଉ ଗୋଟେ ପୁରୁଷ ସହିତ ସମ୍ପର୍କ ରଖିବ, କାହିଁକି ଗୋଟେ ହୃଦୟ ଗ୍ରନ୍ଥି ସେଟା। ତାପରେ କଣ, ଅଥ ଏ ବ୍ରହ୍ମାଙ୍କର ସ୍ତୁତି, ଅଥ ଗୃହ କ୍ଷେତ୍ର, ଆଗେ ସାଙ୍ଗେ ସାଙ୍ଗେ ପ୍ଲାନ କରିବା ଘର କୋଉଠି କରିବା, କାରଣ କାମନାଟା ଷ୍ଟାର୍ଟ ହେଇଗଲା। ଯେତେବେଳେ ଯୌନ ଜୀବନ ଜୀବନ ଆରମ୍ଭ ହୁଏ ସେତେବେଳେ ଗୋଟେ କାମନା ହୁଏ, ଆଉ ଯୋଉ ନିଷ୍କାମ ଭାବନାଟା ଆସିବା ବଡ କଷ୍ଟ। କେତେବେଳେ ଗୋଟେ ଚିନ୍ତା ଶୂନ୍ୟ ଜୀବନ, ତୁମେ ଗୋଟେ ଚିନ୍ତା ନାହିଁ ନା କଣ ଭାବିଲେ, ତୁମର କଣ ଆଉ ରହିଲା, ପୁଅ ଭାଗରେ ସରିଲା, ଝିଅ ଭାଗରେ ସରିଲା, ସବୁ ସରିଲା, ଏବେ ଚିନ୍ତା ଚାଲିଲା, ଚିନ୍ତା ଚାଲୁଛି ଜୀବନ, ଏଭଳିଆ କିଛି ନାହିଁ କାମ କିଛି ତୁମର ପ୍ରତା। ତୁମକୁ ସମାଜରେ ତୁମେ କଣ ବୁଝିପାରୁଛ, ଭାବିଲେ ସମାଜରେ ପାଚିଲା ଫଳ ଯା, ବୁଢା ବୁଢ଼ୀ ସେ ବୁଢା ବାବା ବୁଢା ମା କଣ, ପାଚିଲା ଫଳ, ପାଚିଲା ଫଳ କଣ, ପବନ ଦେଲେ ଗଡି ପଡିବ, କୁଆ ବସିଲେ ଗଡି ପଡିବ, କିଏ ଥଣ୍ଡା ଟିକେ ମାରିଲେ ଗଡି ପଡିବ, ତାଙ୍କର କିଛି କାମ ନାହିଁ। କିନ୍ତୁ ମୁଣ୍ଡରୁ ଚିନ୍ତା ଯିବନି, ଏଟା ବା ଗୋଟେ ହୃଦୟ ଗ୍ରନ୍ଥିଟା। ପ୍ରବାସୀ ନେଇ କହିଲେ ତୁମେ ତୁମେ ସେକ୍ସ ଲାଇଫ୍ରେ ସିନା ଛାଡ଼ିଦେବ ଯୌନ ଜୀବନଟା, କିନ୍ତୁ ତା ପ୍ରଡକ୍ଟଟାକୁ ଛାଡ଼ିପାରିବୁ, ତୁମର ପିଲା ଛୁଆ ଘର ସଂସାର ସେ ଭଲ ରହିଲେ କି ନାହିଁ, ତାକୁ ଝାଡ଼ା ହେଲାନି, ତାକୁ ଏମିତି ହେଲାନି, ତା ଦେହ ଭଲ ହେଲାନି, ତାର ପଇସାଟା ନାହିଁ, ସବୁବେଳେ ମୁଣ୍ଡଟାକୁ ପଶିବ। ଅଥ ଗୃହ କ୍ଷେତ୍ର ମାନେ ଜମ୍ବାଡ଼ି ଦରକାର, ବିତ ଧନ, ଅଥ ଗୃହ କ୍ଷେତ୍ର ସୁତାପ୍ତ ବିତେ ପିଲା ଛୁଆ ଜନସ୍ୟ ମୋହ ଅୟମ ଅହଂ ମମେତି। ଭାଗବତ ମାନେ ନା ଏଟା କଣ, ଆମେ କଣ ନିଜେ କାହାକୁ ଦେଖେଇ କହୁଛୁ ନା କଣ, ଆରେ ଦେଖେଇବା କଥା ନାହିଁ, ଯିଏ ଭାଇ ସେ ଲାଇନ୍ କି ଯିବ, କାଦୁଅ ପଶିବ ମାନେ ଗୋଟେ କଣ ହବ, କାଦୁଅ ହବ ଆଉ, କାଲି ଆମେ ସଂସାରୀ ହେଇଥିଲେ ଆମେ ବି ସେଇ ସେଇ ଲାଇନ୍ରେ ରହିଥାନ୍ତୁ। ଏ ଭାଗବତ ବାଣୀଟା ଭାଗବତ ନିରପେକ୍ଷ ବାଣୀ, ଏଗୁଡ଼ା କହିଲା ମାନେ ସମାଜର ଲୋକ ଖରାପ ଭାବିବେ, ଏଠି ଭାରତ ଭାଗବତ ବିରୁଦ୍ଧରେ କହୁନାହାନ୍ତି, ଭାଗବତ ଯାହା କହୁଛନ୍ତି ଯାହା କହୁଛନ୍ତି ନିଛୁଟ ସତ କଥାଟା, ସେଟା କେହି କହିବେନି, କୌଣସି ଶାସ୍ତ୍ର ଏମିତି କହିବେନି। ଭାଗବତ କଥା କହିଲେ ସମସ୍ତଙ୍କ ତଦ୍ଭାଗ ବୈଶାଖ ଜନତା ଆଗ ବିପ୍ଳବ, ତା ପ୍ରତି ଶ୍ଳୋକ ଅବଦ୍ୟବତ ବି ପ୍ରତି ଶ୍ଳୋକ ଜସ୍ମିନ ପ୍ରତି ଶ୍ଳୋକ ଅବଦ୍ୟବତ, ପ୍ରତି ଶ୍ଳୋକରେ ତାର ଗୋଟେ ବିପ୍ଳବ ସୃଷ୍ଟି କରିବ ଜୀବନରେ। ଆଜ୍ଞା ଠାକୁଡ଼ିଆ କଥା ସବୁ ଠାକୁଡ଼ା ହେଉଛି ନା, କ'ଣ ନିରପେକ୍ଷ କଥା କହିବ, ନିରପେକ୍ଷ କଥା କହିଲେ ନିଆଁ ଲାଗିଯିବ, ଗଭର୍ଣ୍ଣମେଣ୍ଟ ଏଇଟା ଚାହୁଁନି ବର୍ତ୍ତମାନ, ନା ପବ୍ଲିକ ସେ କହୁଛି ନା ତୁମେ କାହାକୁ କିଛି କୁହନି, ଭାଗବତର ବାଣୀ କହିଲେ ଲୋକ ପାଗଳା ହେଇଯିବେ, ତୁମେ ତ ଏଇଟା ହବ ଆଉ, ତୁମେ କ'ଣ ଭଦ୍ରଲୋକ ହୁଅ, ଭଦ୍ରଲୋକ ହୁଅ, ଧାର୍ମିକ ଲୋକ ହୁଅ, ଯିଏ ବି ହୁଅ, ତୁମେ ଗୃହ କ୍ଷେତ୍ର ସୁତ ଆପ୍ତ ବିତ ଜନସ୍ୟ ମୋହ ଅୟମ ଅହଂ ମମେତି। ମୁଁ ମୋରଟା ସେ ହୃଦୟ ଗ୍ରନ୍ଥି ଆରମ୍ଭ, ସ୍ୱାମୀ ସ୍ତ୍ରୀ ସମ୍ପର୍କ, ମୁଁ ମୋର ଭାବଟା, ଆଉ ଯଦି ମୁଁ ମୋର ଭାବ ହେଲା ତାକୁ ଛାଡ଼ିବ କେମିତି ପୁଣି, ଏଠି ବିବାହ ହେଲା ପରେ ତୁମକୁ ଛାଡ଼ିବାକୁ ପଡିବ, କଣ କାମନା ହବ ଛାଡ଼ିଲ, ମୁଁ ମୋର ଭାବ ଛାଡ଼ିବାକୁ ପଡିବ, ବିବାହ ନହେଲେ ସେଇ ସେଇ ମୁଁଟା ରହିଲା, ମୋର ଆଉ କିଛି ନାହିଁ, ମୋର ଆଉ ମୁଁଟା ରହିଛି ଆଉ କାମନା ରହିଛି, ଚ୍ୟାଲେଞ୍ଜ ଦୁଇ ଜଣଙ୍କ ପାଇଁ ରହିଛି। ଆଉ ବିବାହ ହେଇଗଲେ କଣ, ମୁଁ ଯେତିକି ନଥାଏ ମୋର ଚିନ୍ତାଟା ବେଶୀ, ମୁଁ ଆଉ ସେତେବେଳେ ତୁମେ ଖାଇବା ପିଅ ନ ପିଅ କଣ ଅସୁବିଧା ଅଛି, ମେଡିକାଲ ଯାଇ ଛୁଆକୁ ଦେଖିବାକୁ ପଡିବ, ଏଟା କରିବାକୁ ପଡିବ, ମୋର ବେଶୀ ହେଇଗଲା। ଯେଉଁ ଲାଇଫ ହେଲେ ତୁମକୁ, କିନ୍ତୁ ଏତିକି ସାଧୁ ଜୀବନରେ ତୁମକୁ ଫାସିଲିଟିଜ ଅଛି, କାରଣ ତୁମକୁ ଭଲରେ ବଞ୍ଚିବା କଥା ଚିନ୍ତା କରନି, କର୍ମ ହିସାବରେ ଆମକୁ ଯେତିକି ସୁଖ ଦୁଃଖ ମିଳିବା କଥା ତା ଆଲର୍ଟମେଣ୍ଟ ହେଇକି ରହିଛି, ଆଉ ତାପରେ ତ ଭଜନ କରୁଛି, ତା ମାଲିକ ତାର ଯା ମାଲିକ ତାର ଯା ବିଚାର କରିକି ଦବ। କିନ୍ତୁ ଆମେ ଗୋଟେ ଜୀବନର ବହୁତ ବଡ଼ ସମସ୍ୟାକୁ ସମାଧାନ କରିବା ପାଇଁ ସାଧୁ ହେଇଛି, ଯେଉଁ ସମସ୍ୟା ବ୍ରହ୍ମା ଶିବ ବି ସମାଧାନ କରିପାରୁନାହାନ୍ତି, ସେଥିରେ ସେ ମନୁଷ୍ୟ ସ୍ୱରଟା ଚାହୁଁଛନ୍ତି, କାରଣ ଏଇଥିରେ ଭକ୍ତିଟା କରିହବ। ଏଟା ବହୁତ ଜନ୍ମର ସମସ୍ୟାଟା ଗୋଟେ ଲିଙ୍ଗ ସ୍ୱର ପାଇଛେ, ଆଉ ପୁରୁଷଟା ଗୋଟେ ନାରୀ ପୁରୁଷ ସ୍ୱର ପାଇଛି, ନାରୀଟା ନାରୀ ସ୍ୱର ପାଇଛି, ପୁଣି ନାରୀ ପ୍ରତି ଆସକ୍ତି ହେଉଛି ପୁରୁଷ ସ୍ୱର ପାଉଛି, ପୁରୁଷ ନାରୀ ପ୍ରତି ଆସକ୍ତି ନାରୀ ସ୍ୱର ପାଉଛି, ଏଟା ଲିଙ୍ଗ ସ୍ୱର। ଯେତେ ଜୀବ ଦେଖ ଭାଇ, ଏତେ ଜୀବ ସବୁ ଦେଖୁଛ, ସବୁ ସେଇ ସେଇ ଲିଙ୍ଗ ପାଇଛନ୍ତି, ଲିଙ୍ଗ ଜନ୍ମ, ସେଟା ତାଙ୍କର କିଛି କରିପାରିବେନି ସେ ଜନ୍ମରେ, ସେଇ ଲିଙ୍ଗ ସ୍ୱରରେ ରହିବେ। କେବଳ ମନୁଷ୍ୟ ଜନ୍ମରେ ଗୋଟିଏ ସୁଯୋଗ ଦିଆଗଲା, ସେ ଚେତନାଟା ତାକୁ ଦିଆଗଲା ତାର ପୂର୍ବ ସ୍ୱୀକୃତି ସହିତ, ତାର ସାଧୁସଙ୍ଗ ଆସି ସାଧୁସଙ୍ଗରେ ତାର ବିବେକ ଉଦୟ ହେଲା, ଶାସ୍ତ୍ର ସାଧୁ କୃପା ପାଇଲା, ବିବେକ ଉଦୟ ହେଲା, ସେ ଚେଷ୍ଟା ପ୍ରଚେଷ୍ଟା କରି ପ୍ରଚେଷ୍ଟା କରି ତାର ସ୍ୱୀକୃତିଟା ବଢ଼ିଗଲା ଏ ଜନ୍ମରେ। ଏ ଜନ୍ମରେ ଯଦି କମ୍ପ୍ଲିଟ୍ ସେ ପ୍ରେମଟା ନ ପାଇପାରିଲା ତାର କ୍ଷତି ବି କିଛି ହେଲାନି, ପୁରା ଗୋଟେ ଫାଉଣ୍ଡେସନ ପଡ଼ିକି ତୁମେ ରହିଗଲା, ତୁମେ ଫାଉଣ୍ଡେସନ ପକେଇଲେ ବି ରହିବ, ନିମଟାନ ପକେଇଲେ ଭାବିଲେ ହବ, ତୁମେ ଛାତ ପକେଇନ, ନିମଟାନ କୁହନ୍ତିନି, ନିମଟାନ କ'ଣ କୁହନ୍ତି, ଏଇଟାକୁ ଛାତ ଉପରେ କିଏ ଫାଉଣ୍ଡେସନ ପକେଇ ରଖିଦିଅନ୍ତି, କିଏ ନିମଟାର ପକେଇ ରଖିଦିଅନ୍ତି, ଛାତ ତ ପଡ଼ିବ ନିଶ୍ଚିତ ଯେତେବେଳେ ଆଉ କ'ଣ ଦଶ ବର୍ଷରେ ପକେଇ ପାରିବ, ଅସୁବିଧା କ'ଣଟା ଅଛି? ସେଟା ଯେଉଁ ଜନ୍ମରେ ହେଲେ ଆମକୁ ଏଇ ଲିଙ୍ଗ ଶରୀରରୁ ବାହାରିବାକୁ ପଡ଼ିବ, କିନ୍ତୁ ଯେଉଁ କର୍ମ କରିବାର ପ୍ରବୃତ୍ତିଟା ଆମର ଯେଉଁ ରହିଛି ଏଟା ଅନାଦି କାଳର ଜିନିଷଟା। କାହା ପାଇଁ କର୍ମ କରୁ? କେବଳ ଇନ୍ଦ୍ରିୟ ସୁଖ ପାଇଁ, ଆଉ କଣ? ସଂସାର ବାହାଚୁରାଟା ଅଛି ବୋଲି କର୍ମ ଚାଲିଛି ନା? ବାହାଚୁର ନହେଲା କର୍ମ କିଏ କରନ୍ତା? ବାବାଜୀ ହେଲେ କିଏ କର୍ମ କରିବ? ସମସ୍ତେ ବାବାଜୀ ମନ ଦିଆ କୁହାବ କିଏ ବହୁପାତ କୁହନ୍ତି, ସମସ୍ତେ କୁହ କାହା କିଏ ବିବାହ ହେବେନି, ଦେଖିବା କେତେଟା କମ୍ପ୍ୟୁଟର କେତେଟା ଫ୍ୟାକ୍ଟ୍ରି କିଏ କଣ ଚାଲିବ, କିଏ ବିବାହ ହେବେ, କର୍ମ କରିବେ କି? କର୍ମଟା ହଉଛି କେବଳ ଯୌନ ସୁଖ ପାଇଁ ବ୍ୟକ୍ତି କର୍ମ କରୁ, କର୍ମ ତ କରିବାକୁ ବାଧ୍ୟ। ଆଉ ଏଇ ସ୍ୱରଟା ତ ଏଇ ଜଗତଟା ତ ସେଇଆ, ଯୋଉ ଜୀବମାନଙ୍କର ଭୋଗ କାମନା ଅଛି ତାଙ୍କୁ ଏ ଜଗତକୁ ପଠାଯାଉଛି, କିନ୍ତୁ ଏ ଜଗତ ଭିତରେ ପୁଣି ଭଗବାନ କରୁଣା କରୁଛନ୍ତି, ଜୀବଟାକୁ ଉଦ୍ଧାର କରିବା ପାଇଁ ଭାରତବର୍ଷରେ ଜନ୍ମ ଦଉଛନ୍ତି, ଯୋଉଠି ଗଙ୍ଗା ଯମୁନା ସରସ୍ୱତୀ ଭଗବାନଙ୍କର ଆବିର୍ଭାବ ଅର୍ଚ୍ଚା ବିଗ୍ରହ ସବୁ ରହିଛନ୍ତି, ସାଧୁମାନେ ରହିଛନ୍ତି, ଆଉ ଗୀତା ଭାଗବତ ଶାସ୍ତ୍ର ରହିଛି, ତେଣୁ ଜନ୍ମରୁ ସେ ଗୋଟେ ହରିନାମ ଶୁଣୁଛି, ଏଇଟାର ଗୋଟେ ସୁଯୋଗ ଆସିଲା, ଏଇଟା ବହୁ ଜନ୍ମର ସୁଯୋଗ ବଳରେ କା ମା ସନ୍ତୋଷୀ ପୂଜା କରୁଛି, କା ଦୁର୍ଗା ପୂଜା, କାଳୀ ପୂଜା, ଚଣ୍ଡୀ ପୂଜା, କେତେ କରି କରି ସେ ଗୋଟେ ପୁଅଟାକୁ ପାଇଛି, ସେ ଠାକୁରଙ୍କୁ ମୁଣ୍ଡ ମାରିଛି, ସେ କେତେ ହେଇ ହେଇ ଶେଷ ଗୋଟେ ଯିବ ଆସି କୃଷ୍ଣ ଚେତନାରେ ମୁଞ୍ଚେ। ଏଥିରେ କିଛି ଯେଉଁ ଜନ୍ମର ହେଲେ ତୁମକୁ ଏଇ ବୃତ୍ତି ଛାଡ଼ିବାକୁ ପଡିବ, ଯୌନ ସୁଖରୁ ବିରତ ହବାକୁ ପଡିବ, ସେ ନାରୀଟା ହଉ କି ପୁରୁଷ ହଉ, ନହେଲେ ତ ତୁମକୁ ସ୍ୱରଟା ମିଳିବ, ଆଉ ତୁମେ ଏଇ ଜନ୍ମରେ ଷ୍ଟାର୍ଟ ନକଲେ ବି କହିବ ଏ ଜନ୍ମ ବିବାହ ହେଇଯାଅ, କିଛି ଅସୁବିଧା ନାହିଁ, ପୁଣି ପରଜନ୍ମ ବ୍ରହ୍ମଚାରୀ ହବାକୁ ପଡିବ, ତୁମକୁ ଯେଉଁ ଜନ୍ମରେ ଷ୍ଟାର୍ଟ କରିବାକୁ ପଡିବ, ଏ ଲାଇଫ୍ ଛାଡ଼ିବାକୁ ପଡିବ, କାରଣ ଏଇ ଯୌନ ଆକର୍ଷଣ ହିଁ ଗୋଟେ ଜୀବକୁ ପୁରା ଆଉ ଭଗବାନ ପାଖକୁ ନେବାକୁ ଦିଏ ନା, ଏ ବ୍ରହ୍ମାଣ୍ଡ ଭିତରେ ହିଁ ରଖେ, ସେ ବ୍ରହ୍ମାଣ୍ଡ ଭେଦ କରି ବି ଯାଇପାରିବ। ସେଥିପାଇଁ ଆମର ଯୋଉ ଅଧିକାରଟା ଏଇ ଯୋଉ ଚର୍ଚ୍ଚା ପଡିଛି ଯେ ଆମେ କାହାକୁ ସାଧୁ ହେବା ପାଇଁ କହୁଛୁ, ଏଇଟା ଖରାପ ଜିନିଷ ନୁହେଁ, କାହିଁକି ସଂସାର ବିଷୟ ଭୋଗିକି ସେ କମ୍ ବି ସୁଖ ପାଇବ, କିନ୍ତୁ ହେଲେ ତାର ଯଦି ଜୀବନ ତାର ଯଦି ଆସକ୍ତିଟା ରହିଛି ପ୍ରବଳ, ତାକୁ ଆମେ ସାଧୁ ତାକୁ ନିବୃତ୍ତି ମାର୍ଗ ଦେଖେଇଲେ ବି ସିଏ ହେଇପାରିବ ନାହିଁ, ସେ ଉପଦେଶ ଦେଲା ବେଳେ ବି ବିଚାର କରିକି ଦେବାକୁ ପଡିବ, ଯେମିତି ଜ୍ଞାନୀ ଜ୍ଞାନନିଷ୍ଠର ଉପଦେଶ କର୍ମୀମାନଙ୍କୁ ଦେବ ନାହିଁ, କର୍ମାସକ୍ତ ବ୍ୟକ୍ତିକି ଦେଲା ମାନେ ସେ କର୍ମ ଛାଡ଼ିଦେବେ, ଏଣେ ଜ୍ଞାନରେ ସ୍ଥିର ରହିପାରିବେ ନାହିଁ। ସେଟା ଭକ୍ତିର ଯେତେବେଳେ ଆମେ ଅନ୍ୟକୁ ଉପଦେଶ ଦେବା ତାର ଅଧିକାର ହିସାବରେ ଦେବା, କାରଣ ଅଧିକାର ହିସାବରେ ନ ଦେଇପାରିଲେ ସେ ବ୍ୟକ୍ତିରେ ଡିଷ୍ଟର୍ବ ହେଇଯିବ, କାରଣ ଭକ୍ତିରେ ଶ୍ରଦ୍ଧାଟା ଆସିବନି, ଏଣେ ତାର ଆସକ୍ତିଟାକୁ ଛାଡ଼ିପାରିବନି, କାରଣ ସେ ଜାଣିଦେଲା ଏଇଟା ହେଉଛି ମାୟା ନା, ତା ସେ ବର୍ତ୍ତମାନ ମାୟାର ହବ ନା କୃଷ୍ଣର ହବ, କାହାର ହେଇପାରିବ, ଏ ଭୂତ ଭଳିଆ ମଝିରେ ରହିବ। ସେଥିପାଇଁ ଆମର ଆମର ଆଚାର୍ଯ୍ୟମାନେ କେବେ ହେଲେ କୌଣସି କୌଣସି ଲାଇଫ୍ ଉପରେ ପ୍ରାଧାନ୍ୟ ଦେଇନାହାନ୍ତି, କିନ୍ତୁ ସମସ୍ତେ ଗୋଟିଏ ଜିନିଷ ଗୋଟିଏ ମତକୁ ସପୋର୍ଟ କରୁଛନ୍ତି, ବ୍ରହ୍ମଚାରୀ ଲାଇଫ୍ ହେଉଛି ହାପି ଲାଇଫ୍, କାହିଁକି ଏଥିରେ ଗୋଟେ ତୁମର ନିଜର 50% ପ୍ରୋବ୍ଲେମ୍, ତୁମ ପ୍ରୋବ୍ଲେମ୍ଟା ତୁମର, ତୁମେ ମଠ ନ ରହିବ ବେଡ଼ିଙ୍ଗ ଧରିବ, କୁଆଡ଼େ ପଳେଇବ ଯାଇକି ରହିବ, ବାବୁଲିଆ ମୁଁ କହିବି ତୁମେ ବେଡ଼ିଙ୍ଗ ଧରି ବାହାର, କୁଆଡ଼େ ବାହାରିବ, ତୁମେ ଯେଉଁଠି ଯାଇ ବାହାରିବ ଯାଇ ଛୁଆପିଲା ଯାଇ ପହଞ୍ଚି 100% ପ୍ରୋବ୍ଲେମ୍, ଏଠି 50% ପ୍ରୋବ୍ଲେମ୍, ସେଠି 100% ପ୍ରୋବ୍ଲେମ୍, କେଉଁଟା ସମାଧାନ କରିବାକୁ ସହଜ, ତୁମେ ଚିନ୍ତା କର। ସେଥିପାଇଁ ଆଚାର୍ଯ୍ୟମାନେ ସବୁବେଳେ ଫେଭର କରନ୍ତି, ଆଉ ତୁମେ ସେ ଝମେଳା ଜୀବନକୁ ଯାଉନି, ତୁମେ ଏଠି ଆରାମସେ ଗୋଟେ ପ୍ରସାଦନୀୟ ସେବା କର, ଭଜନଟା କର, ଆଉ ସେ ଜୀବନରୁ ବିରତ ହୁଅ। କିନ୍ତୁ ଆମର ଆଚାର୍ଯ୍ୟମାନେ ମୁଖ୍ୟତଃ ଗୋଟେ ସ୍ପେସିଫିକ୍ ଲାଇଫ୍ ପ୍ରତି କେବେ କହିନାହାନ୍ତି, ବ୍ରହ୍ମଚାରୀ ହୁଅ କି ଗୃହସ୍ଥ ହୁଅ, ସମସ୍ତ କହିନ୍ତି ତୁମେ ଗୃହ ଥାକ, ସମସ୍ତ ଚୈତ୍ର ମହାପ୍ରଭୁଙ୍କ ପଦାଙ୍କ ଅନୁସରଣ କରି ଗୃହ ଥାକ ବନେ ଥାକ ସଦା ହରି ବୋଲି ଡାକ, ତୁମେ ଯେଉଁଠି ରହୁଛ ରୁହ, ତୁମେ ଅଧିକାର ହିସାବରେ ରୁହ, କାରଣ ଅଧିକାର ହିସାବରେ ବ୍ୟକ୍ତି ନ ରହିଲେ ସେ ସୁଖ ନିଜ ସୁଖରେ ରହିପାରିବନି, ସେ ଗୋଟେ ମାଇଣ୍ଡ ଷ୍ଟ୍ରେସ୍ରେ ରହିବ, କିମ୍ବା ଦୂରାଚାରୀ ହେଇଯିବ, କିମ୍ବା ଗୁପ୍ତରେ ଯାହା କୁହନ୍ତି ଗୁପ୍ତରେ ସେ ଖରାପ କର୍ମ ଗୁଡ଼ା କରିବ, କିନ୍ତୁ ଏଣେ ଅନ୍ତରରେ ତାର ସେ ଜିନିଷ ଗୁଡ଼ାକ ଚିନ୍ତା ଗୁଡ଼ା ରହୁଥିବ, ସେ ଆସକ୍ତିରେ ବି ସେ ଛାଡ଼ିପାରୁନଥିବ, ସେ କ'ଣ କରିବ ଯିବଟା, ହେଲେ ବଡ଼ କଠିନ ଜିନିଷଟା। ସେଥିପାଇଁ ଆଚାର୍ଯ୍ୟମାନେ ମୁଖ୍ୟ ପ୍ରାଧାନ୍ୟ ଦେଇଛନ୍ତି, ତୁମେ ସବୁବେଳେ ହରିଭଜନ କର, ଯେଉଁ ସ୍ଥିତିରେ ରହୁଛ ରୁହ, କାରଣ ହରିଭକ୍ତିଟା ବଢ଼ିଲେ ବ୍ରହ୍ମଚାରୀ ଜୀବନଟା ବି ସୁରକ୍ଷିତ, ଗୃହସ୍ଥ ଜୀବନଟା ବି ସୁରକ୍ଷିତ। ବିବାହ ନ ହବାଟା ଆମର ଲକ୍ଷ୍ୟ ନୁହେଁ, କିମ୍ବା ବିବାହ ହବା ବି ଆମର ଲକ୍ଷ୍ୟ ନୁହେଁ, ଆମର ଲକ୍ଷ୍ୟ ହଉଛି ଜୀବନର ସମସ୍ୟା ସମାଧାନ ହବ, ଭକ୍ତିଟା ବଢ଼ିବାର ଅଛି, କିନ୍ତୁ ଏତିକି ବ୍ରହ୍ମଚାରୀ ଜୀବନର ସୁବିଧା ଅଛି, ତୁମେ ଚାହିଁଲେ ଭଜନ କରିପାରିବ, ତୁମେ ରାତି ଦୁଇଟା ପର୍ଯ୍ୟନ୍ତ ଭଜନ କରିକି, ସେ ବାଲିରେ ସେ ପିଲାଟେ ମୁଣ୍ଡା ପିଲାଟେ, ଆଉ ତା ଟିକେ ଖାଇବା ପିଇବ, ବୁଲାବୁଲି କରିବ, ପଇସା ପତ୍ର ଟିକେ ବ୍ୟବହାର କରିବ, ତାର ଟିକେ ସିଏ ଏତେ କିନ୍ତୁ ତାର ରହିଛି ବ୍ରହ୍ମଚାରୀ, ମୁଁ ଦେଖିଲି ବହୁତ ବର୍ଷ ହେଲା ସେ ବ୍ରହ୍ମଚାରୀ ରହିଛି, ବୟସ ବି ହେଇଗଲାଣି 50 52 ହେଲାଣି, ସେ ରାତି ଗୋଟେରୁ ଉଠି ପଡ଼ିବ, ଶୋଇବ 10ଟାରେ ଗୋଟେ ଉଠି ପଡ଼ିବ, ମୁଁ କାଇଁ ଏତେ ଶୀଘ୍ର ଉଠୁଛି ନା ଆଜ୍ଞା, ମୁଁ ଆଉ ଦିନ ମାନେ ମୋର ମୋର ଟିକେ ବୁଲାବୁଲି ଅଭ୍ୟାସ ମୁଁ ଟିକେ ଇଏ କରେ, ମୋର ଗୋଟେରୁ ଉଠିବି, ମୋର ଚପ କରିବି, ସେ ଗୋଟେରୁ ଉଠିକି ମୋର ଦିନ କରିବ 4ଟା ବେଳକୁ, ଗୋଟେରୁ 2ଟା ଭିତରେ ଉଠି ପଡ଼ିବ, ମଙ୍ଗଳାରତୀ କଲାବେଳକୁ ତାର କହିବ ମୋର ମାଳ ସରିଗଲା, କାରଣ ମୁଁ ଦିନରେ ମାଳ କରିବି, ମୋତେ ଭଲ ଲାଗେ ମୋର ବୁଲିବାକୁ ଇଚ୍ଛା ହଉ, ଆଉ ସେ ତାର ତାର ରାତିରେ ନଶୋଇକି ମାଳ କରୁଛୁ, ତାର ଦିନରେ କିଛି କାମ ନାହିଁ ନା, ତାର ଗଲା ଯୁଆଡ଼େ ବୁଲିବା ଆଇଲେ ତାର ଠାକୁର ସେବା ସାରିଦେଲେ ତାର ଶୋଇଲା, ତୁମେ ଦିନରୁ ଶୋଇବ, ତୁମର ଛୁଆ ପିଲା ତୁମକୁ ଛୁଆ ପିଲା ତ ଶୋଇବାକୁ ଦେବେ, ଅଳସୁଆ କହି ଘରୁ ବାହାର କରିଦେବେ, ପଇସା ଆଣେ ତୁ ଶୋଉଛୁ କଣ ଖାଇକି, ବ୍ରହ୍ମଚାରୀ ଜୀବନ କଣ ଦିନରେ ହଉ ରାତିରେ ହଉ ସେ ଷଣ୍ଢ ଷଣ୍ଢ ଯେମିତି କଣ ତାର ଅଛି, ଷଣ୍ଢରେ କଣ ଅଛି କହୁନା, ତାର ଗୋବର ଗଛ ମୂଳେ ଶୋଇବ, କାହା ଗୁହାଳ ଭିତରେ ପଶିବ, କୋଉ କିଆରରେ ଖାଇବ, ତାର ତାର କିଛି ନାହିଁ, ତାର ଯୋଉଠି ଶୋଇଲା ସେଇଠି ରହିଲା, ସେ ବାବା ଜୀବନ ସେଇଭଳିଆ, ଯେତେବେଳେ ଯାହା କରିବେ ତା କରିପାରିବେ, କହିବ ଖାଇବିନି ଖାଇବିନି, ଖାଇବି ଖାଇବି, ଶୋଇବି ଶୋଇବି, ତାର ନାଞ୍ଜ ନାହିଁ, ତା ପଛରେ କେହି ନା, ଗୃହସ୍ଥ ଜୀବନ ସେଟା ହେଇପାରିବ, ଗୃହସ୍ଥର ଗୋଟେ ଦାୟିତ୍ୱ ରହିଲା, ତୁମର ମୁଣ୍ଡରେ ଗୋଟେ ବୋଝ ରହିଲା, ସେଥିପାଇଁ ବ୍ରହ୍ମଚାରୀ ଜୀବନ ପାଇଁ ସମସ୍ତେ ସବୁ ଆଚାର୍ଯ୍ୟ ମାନେ ଫେଭର କର, ମାନେ ଠିକ ହେଲା, ମହାପ୍ରଭୁ କେବେ ସନାତନଙ୍କୁ ଯୁବକୁ ଶୁଣି କହିଲେଣି ତୁମେ ଯାହା ମ୍ୟାରେଜ କରିବ, କେବେ ତମେ କିଛି କହିଲା, ମହାପ୍ରଭୁ ଜାଣନ୍ତି ସେ ଜୀବନରେ କଣ ସୁଖ ମିଳିବ, ଆଉ ସେମାନେ ତ ସବୁ ନିତ୍ୟ ପାର୍ଷଦ, ସାଧାରଣ ଉଦାହରଣ ଦୃଷ୍ଟିରୁ ଏଇଟା କୁହାଯାଉଛି, ତେଣୁ ଭକ୍ତିର ହଉ କି ଜ୍ଞାନର ହଉ ଉପଦେଶ ଦେଲାବେଳେ ବ୍ୟକ୍ତିର ଅଧିକାରକୁ ବିଚାର କରିବାକୁ ପଡେ, ଆଉ ଅଧିକାରଟା ଶୀଘ୍ର ଧରି ହବନି, ସେଥିପାଇଁ ପୂର୍ବରୁ ଆଗରୁ ସବୁ ଗୁରୁଙ୍କ ପାଖରେ ରହୁଥିଲେ, ଗୁରୁ ସ୍ୱଭାବ ଦେଖୁଥିଲେ, ଏଇଟା ରଜଗୁଣୀ ପିଲାଟା କି ତମଗୁଣୀ ପିଲାଟା କି ସାତ୍ତ୍ୱିକ ପିଲା କି ୟା ବ୍ୟବହାରଟା କ'ଣ, ଏ କେଉଁଥିରେ ଆସକ୍ତି ରହୁଛି ଖାଇବାରେ କି ଶୋଇବାରେ, ସବୁ କେଉଁ କ'ଣ ଆସକ୍ତି ରହୁଛି, ତାର କେଉଁ ଗୁଣ ଅଛି, ସେଟା ପରିବର୍ତ୍ତନ ହେବ କି ନାହିଁ, ଗୁରୁ ଦେଖିକି ତାପରେ ତାକୁ କହୁଥିଲେ ତୁ ବିବାହ କି ବ୍ରହ୍ମଚାରୀର କି ଏଇଟା କର କି ସେଇଟା କର, ଏସବୁ କହୁଥିଲେ, ନହେଲେ ଉପଦେଶଟା ଓଲଟା ହେଇଗଲା ମାନେ ଅଡ଼ୁଆ ହେଇଯିବ, ତା ଜୀବନଟା ବର୍ବାଦ ହେଇଯିବ ନା, ସେଠି ଭଗବାନ ମନା କଲେ ନ ବୁଦ୍ଧି ଭେଦ ବୁଦ୍ଧି ଭେଦ ଜନ ଅଜ୍ଞାନ କର୍ମସଙ୍ଗୀନ, ତାର କର୍ମ ପ୍ରତି ଆସକ୍ତି ରହିଛି, ତୁମେ ତାକୁ ଭେଦ ବୁଦ୍ଧି ଶିଖେଇଦେବ ସଂସାରଟା ମାୟା, ସେ କଣ କରେ ଚାକିରି ପାଖି ଛାଡ଼ିଦେବ, ସ୍ତ୍ରୀ ଛୁଆ ପିଲା ଛାଡ଼ିଦେବ, ତାପରେ ପାଗଳ ହେଇକି ବୁଲିବ, କୋଉ ଜ୍ଞାନ ଧ୍ୟାନ କରିପାରିବ, ସେ ଧ୍ୟାନ କଣ କରିବ, ସେ ମହାରାଜ କୁ ସେ ତାଙ୍କରି ଗାଁରେ ସେ କଣ କୋଉଠି ଯୋଗ ଶିଖଉଥିଲେ, ଦେଇଛୁ କଣ ବ୍ରହ୍ମକୁମାରୀ ଯୋଗ ଶିଖୁନାହାନ୍ତି, ଯୋଗ ଶିଖାନ୍ତି ସିଏ ଯୋଗ ଶିଖେଇଲେ ତାକୁ ଘଣ୍ଟାଟା 2 ଘଣ୍ଟା 1.5 ଘଣ୍ଟା ନାକା ବସିବେ, ବସିଲା ପରେ ତାକୁ ପଚାରେ ଆଖି ବୁଝିବେ, ଆଖି ସେ କହିଲେ ଆଖି ବୁଝିବ ତୁ କଣ ଦେଖୁଛ, କହିଲେ ମୁଁ ଆଖିଲେ ମୋ ଧ୍ୟାନ ଜ୍ଞାନ ମୁଁ ଦେଖୁଛି, ସିଏ ଧ୍ୟାନ କରିବ କଣଟା ଧ୍ୟାନ କରିବ, କଣଟା କଣଟା କରିବ, ଏଇଟା କର୍ମାସକ୍ତି ଲୋକଟା, ତାକୁ ତୁମେ ଜ୍ଞାନ ଉପଦେଶ ଦଉଛ, ଧ୍ୟାନ କର ଈଶ୍ୱରକୁ ଧ୍ୟାନ କରେ ଜଗତ ମିଥ୍ୟା, ତାର ଧ୍ୟାନ ଜ୍ଞାନରେ ଷଣ୍ଡ ପଶିଲା କି ନାହିଁ, ପାଣି ଗଲା କି ନାହିଁ, ତାର କଣ କଲା, ତାର ସାରା ପଡ଼ିଲା କି ନାହିଁ, ତା ଚିନ୍ତା କରୁଥିବୁ, ଆରେ ସେ କଣ ବସି ପଡ଼ିବ, ନବା ବୋଲେ ମୁଁ ନେଇ ମୁଁ ଛାଡ଼ିଦେଲେ ବୃନ୍ଦାବନ ଛାଡ଼ିଦେଲେ ନାଲି କପଡ଼ା ପିନ୍ଧେଇକି ତା ମୁଣ୍ଡ ନ କରିଦେଲେ ସେ ଛାଡ଼ିଦେବ, ସେ ସଂଗ୍ରାମ ଟ୍ରେଡର୍ ଭୁଲିଯିବ, ଛଅଟା ଦୋକାନକୁ ଆଇଲେ କି ନାହିଁ, ସିମେଣ୍ଟ ଗାଡ଼ିଟା ଆଇଲେ କି ନାହିଁ, ସେ ଟ୍ରାକ୍ଟରଟା କ'ଣ ହେଲା, ସେ ଲୋଡ଼୍ ହେଲା କି ନାହିଁ, ଯୁଆଡ଼େ ଯାଅ ସଂସାର ତ ମୁଣ୍ଡ ଭିତରେ ରହିଛି, ଆଉ ଯଦି ଭଜନ ନ ପଢ଼ିଲା ଏଇଟା ଯିବନି, କର୍ମାଶକ୍ତିଟା ଭଜନ କେବଳ ଭକ୍ତିଟା ବଢ଼ିବ ସେଟା ଯାଇକି ଯିବ, ସେଥିପାଇଁ ଭକ୍ତିରେ ତ ବଢ଼ିବା ପାଇଁ ହେଲେ ତ ପ୍ରୋସେସ୍ଟା ଦିଆହେଲା, କ'ଣ ପ୍ରୋସେସ୍ ଦିଆହେଲା, ଏଠି କୁହାହେଲା ଯେପରି ଭେଦବୁଦ୍ଧି ନ ହୁଏ ଲକ୍ଷ୍ୟ କରିକି ଜ୍ଞାନୀ ସ୍ୱୟଂ ବିହିତ କର୍ମର ଯଥାରୀତି ଆଚରଣ ପୂର୍ବକ ଅଜ୍ଞ ବ୍ୟକ୍ତିକୁ କ୍ରମପନ୍ଥାରେ ଅନାସକ୍ତି ଶିକ୍ଷା ଦେବେ, କ୍ରମପନ୍ଥାରେ ଧୀରେ ତାକୁ ଧୀରେ ଧୀରେ ସବୁ ଶିକ୍ଷା ଦେବ, ଜ୍ଞାନୀଟା ନା ତାକୁ ସେ ସବୁ ମାୟା ସ୍ତ୍ରୀକି ମାୟା ବୋଲି କହିଲେ ସେ ଯିବ ବାଟା ହଡ଼ି କରିବ, ତୁ ଘରୁ ବାହାରେ ପୋଲିସ କେସରେ ପଡ଼ିବ ମରିବ, ସେସବୁ ସ୍ତ୍ରୀ ପ୍ରତି ଆସକ୍ତି ହବ ନା, ତାକୁ ଖାଇବା ପିଇବାକୁ ଦେବ, ତାକୁ ସ୍ନେହ କରି ଆସକ୍ତି ହବ ନା, ତୁମେ ଏଭଳି କହୁଛ, ତୁମେ କହୁଛ ସ୍ତ୍ରୀଟା ମାୟା ଆସିଲେ ଝିସି ଯିବ ବାଡ଼େଇବ, ତେଣୁ କର୍ମପନ୍ଥାରେ ଆଚରଣ କରିକି ଉପଦେଶ ଦେବ, ତେଣୁ କର୍ମୀଟା କଣ ହବ, ତାର କର୍ମାସକ୍ତି ଅଛି, ତେଣୁ ଜ୍ଞାନଟା କେମିତି ଲାଭ କରିବ, ସେ ସେଠି କଥା କହୁଛନ୍ତି, ବ୍ୟକ୍ତିକୁ କର୍ମପନ୍ଥାରେ ଅନାସକ୍ତି ଶିକ୍ଷା, ନିଷ୍କାମ କର୍ମଯୋଗ ଶିକ୍ଷା ଦେବ, ତୁମେ କଣ ସିଧା ସେ ନିଷ୍କାମ କର୍ମଯୋଗ ପଳେଇବ ନା କଣ, ତାକୁ ଧୀରେ ଧୀରେ ଅନାସକ୍ତିଟା ଶିକ୍ଷା ଦେବ, ଅନାସକ୍ତି ଶିକ୍ଷାଟା ସେ ଗୋଟେ ଯିବ ହେବନି, ସେଟା ମଠ ମନ୍ଦିରଟା କାହିଁ କରାହେଇଛି, ବାରମ୍ବାର ଡକା ହଉଛି ମନ୍ଦିରକୁ ଆସ, କଥା ଶୁଣ, ଠାକୁର ମଣ୍ଡି ସେବା କର, ମନ୍ଦିର କିଛି ଦିନ ରୁହ, ଏଇଠି ରହିଲା ମାନେ କଣ, ସେ ହଳେଇ ହେଇଯିବେ ଆଉ, ମଠ ମନ୍ଦିର ଯିଏ ରହିଲା ହଳେଇ ହବ ନା, ଆଉ ଭାବିଲି ଆଉ ଘରୁ ଗଲେ କଣ, ଘରେ ଗଲେ ତ ତାଙ୍କ ଘରେ ଯାଇ ପହଞ୍ଚିବ, ଏଣ୍ଡୁଅ ଯେମିତି ତାର ସିଜୁ ବୁଦାମୂଳକୁ ପଳେଇଲେ, ତାର ଗଲା, ଘରୁ ଗଲା ମାନେ ଲୋକ ତାର ଗଲା, ଏଠି ଫ୍ରି ଆଉ କେତେବେଳେ ଶୋଇଲା କେତେବେଳେ ଉଠିଲା କ'ଣ ଚପ ପକାଇଲା ରେଗୁଲେଟିଭ ଲାଇଫ ନାହିଁ, ଆଉ ଘରୁ ଗଲା ମାନେ କ'ଣ ଆସକ୍ତି ଆସିବ, ମଠ ମନ୍ଦିରକୁ ଆସିଲା ମାନେ ତୁମର ଚିନ୍ତା ହେବନି, ତାକୁ ଉତ୍ସବ ସେଥିପାଇଁ ସବୁ ଉତ୍ସବ କରାହଉଛି, ବିଭିନ୍ନ ଉତ୍ସବ ବିଭିନ୍ନ ପ୍ରସାଦ ବିଭିନ୍ନ ଛଳରେ ଗୋଟେ ଜୀବଟାକୁ ଡକା ହଉଛି, ସେ କହିଲା ଭଲ ତ ଏ ମଠରେ ଯାଇ ବାବା ମାନେ ପୋଟଳ ରସା ଖାଉଛନ୍ତି ପନିର ଇଏ କ୍ଷୀରି ପକୋଡ଼ା, ସେ ଥରେ ଖାଇଦେଇ ଯେତେବେଳେ ଆସିବ କେତେବେଳେ କ'ଣ କେଉଁଦିନ ଇସ୍କନ ଫିଷ୍ଟି ହେଉଛି ଆଇଲା ଧୀରେ ଧୀରେ, ସେଥିପାଇଁ ସବୁ ଆଚାର୍ଯ୍ୟ ମାନେ ଏଇଟା କରିଛନ୍ତି, ଉତ୍ସବ କରିବ କର୍ମୀ ଲୋକମାନଙ୍କୁ ଡାକିବ ଭଲ ଭାବରେ ସଜେଇବ, ତାଙ୍କର ସବୁ କର୍ମ ଆସକ୍ତି ଅଛି ନା, ସେ କହିଲା ଖଟି ଖଟି ମୁଁ କିଛି ଖାଉନି, ଆଳୁ ବାଇଗଣ ପୋଡ଼ା ଖାଉଛି, ବାବା ଯେଉଁଟା ବସିକି ପୋଟଳ ଆଳୁ ରସା ଖାଉଛନ୍ତି, ସେ ଆସିବ ଧୀରେ ଧୀରେ ଆସିଲା, ଆସିଲା ପରେ ତାର ଧୀରେ ଧୀରେ ଦେଖିବ ଆରେ ବାବାଜୀ ତ ଏତେ ଟଙ୍କା ପଇସା କିଛି ନାହିଁ, ତ ସୁଖ ରହୁଛନ୍ତି ଆନନ୍ଦ ନାଚୁଛନ୍ତି ଖାଉଛନ୍ତି ପିଉଛନ୍ତି, ସେଠୁ ପଚାରିବ ଦୀପଦ ତେଣୁ ତାକୁ ଧୀରେ ଧୀରେ କେମିତି କର୍ମ କରିବ ତାକୁ ଇଏ କରିବ, ଆଉ ତୁମେ ସେ ଆସୁ ଆସିକି ପହଞ୍ଚୁ ପହଞ୍ଚୁ ସେ ପଚାରି ପଚାରି ତୁମେ ତ ଘରଦ୍ୱାର ଛାଡ଼ି ପଳେଇ ଆସ ମାୟା, ସିଏ କୋଉ ଘର ଘରଦ୍ୱାର ଛାଡ଼ିକି ଆସିବ, ଆସିଲେ ତ ସେ ଘରଦ୍ୱାର ଛାଡ଼ିକି ଆସିବ ମଠରେ ଗଣ୍ଡଗୋଳ କରିବ, ଏହା ହେଉଛି ନା ବର୍ତ୍ତମାନ ଅସୁବିଧା କ'ଣ, ମଠ ମଣ୍ଡଳର କାରଣ ହେଲା ଏହା, ଅନଧିକାରୀ ବ୍ୟକ୍ତିମାନେ ଯଦି ଆଶ୍ରମ ତିକ୍ତ ଆଶ୍ରମରେ ରହିବେ ମଣ୍ଡଳ ତାଙ୍କ ଅଧିକାରଟା ନୁହେଁ, ଆଉ ମଣ୍ଡଳ ତାଙ୍କର ସବୁ ଇତର ଅଭିଳାଷ ଅଛି ସେଇଟା ସବୁ ମଣ୍ଡଳ କରିବେ, ଆଉ ତାଙ୍କ ତାଙ୍କ ଦୋଷ କ'ଣ ଦେବା, ସେଥିପାଇଁ କ୍ରମ ପନ୍ଥାରେ ଅନାସକ୍ତ ଶିକ୍ଷା ଦେଇ ନିଷ୍କାମ କର୍ମଯୋଗକୁ ତୁମେ ଆଣିବ, ସେ ଲେଖିଲେ ଆଉ ନିଷ୍କାମ କର୍ମଯୋଗ ଶିକ୍ଷା, ନିଷ୍କାମ କର୍ମଯୋଗ ଶିକ୍ଷା ପ୍ରଦାନ ପୂର୍ବକ ତାର ଚିତ୍ତଶୁଦ୍ଧିର ଚିତ୍ତଶୁଦ୍ଧିର ଉପାୟ ବିଧାନ କରିବ, କେମିତି ଚିତ୍ତଶୁଦ୍ଧିଟା ହବ, ନିଷ୍କାମ କର୍ମ କରିବ ଠାକୁର ସବୁ କର ପିଲା ଛୁଆ ମଧ୍ୟ ଆସକ୍ତି ହେବନି ଭଗବାନ ତୁମ ଦାୟିତ୍ୱ ନେବେ, ଚିତ୍ତଶୁଦ୍ଧି କେମିତି ହବ ତା ସହିତ ତୁମେ ନାମ କଥାଟା କହିବ, ଜ୍ଞାନୀ ତାଙ୍କୁ ଧ୍ୟାନ କହିବ ଆମେ ତାକୁ ନାମ କଥା କହିବା, ଏଭଳି ଭାବରେ ଭଗବାନଙ୍କ ନାମ କୀର୍ତ୍ତନଙ୍କର ଶ୍ରୀ ଭଗବାନର ଏଇ ନିଷ୍କମ ନିଷ୍କମ କର୍ମଯୋଗ ଶିକ୍ଷା ପ୍ରଦାନ ପୂର୍ବକ ଚିତ୍ତଶୁଦ୍ଧିର ଉପାୟ ବିଧାନ, କିନ୍ତୁ ଭଗବାନ କର୍ମଯୋଗର ଶିକ୍ଷା ପ୍ରଦାନ ପୂର୍ବକ ଚିତ୍ତ ଭଗବାନ ଏଇ ଉପଦେଶ କିନ୍ତୁ ଜ୍ଞାନୀ ବ୍ୟକ୍ତିର ପକ୍ଷେ କର୍ମସଙ୍ଗୀର କ୍ରମଶଃ ମଙ୍ଗଳ ନିମିତ୍ତ ଜାଣିବ, ଭଗବାନ ଯେଉଁ ଶ୍ଳୋକରେ କହୁଛନ୍ତି ନ ବୁଦ୍ଧି ଭେଦ ଜନୟତ ଅଜ୍ଞାନମ କର୍ମସଙ୍ଗୀନାମ, ଏଇଟା କର୍ମୀ ଲୋକକୁ ଜ୍ଞାନ ଉପଦେଶ ନ ଦେବା ପାଇଁ କହୁଛନ୍ତି, କିନ୍ତୁ ଭଗବାନ ସବୁବେଳେ ଭକ୍ତି କଥାଟା ସମସ୍ତଙ୍କୁ ଉପଦେଶ ଦେଇ ହବ, କେମିତି ଦେଇ ହବ ତାର ବିଗିନିଂଟା ଆମର ଷ୍ଟେଜ୍ ରହିଲା, ଯାହା କରୁଛ ଭଗବାନ ପାଇଁ କର, ଭକ୍ତି ଉପଦେଶ ଦବ କିନ୍ତୁ ତ୍ୟାଗର ଉପଦେଶ ଦବ ନାହିଁ, ତ୍ୟାଗର ଉପଦେଶଟା ଦବନି, ତା ଅଧିକାରଟା ଦେଖି ତ୍ୟାଗର ଉପଦେଶଟା ଦବ, ନହେଲେ ଝମେଳା ହବ, ଆଉ ସିଏ ଗର୍ଦ୍ଧା ଛାଡ଼ିଦେଲେ କ'ଣଟା ହବ, ଗର୍ଦ୍ଧା ଛାଡ଼ିଦେଲେ ହବନି, ତାର ଆସକ୍ତି ରହୁଛି, ଆଉ କାହାକୁ ଧରମ ପୁଅ କଲାଣି କାହାକୁ ଧରମ ମା କରିବ, ନହେଲେ କୋଉଠି କ'ଣ ଟଙ୍କା ପଇସା ଆଣିବ, କୁଆଡ଼େ ଗାଡ଼ି ଘୋଡ଼ା କରିବ, କୁଆଡ଼େ କ'ଣ ବଦମାସ କରିବ, ସିଏ ତାର ଦୋଷଟା କ'ଣ, ତାର ଅଧିକାରଟା ନାହିଁ, ସେ ପଶିଗଲା, ଆମେ ତାକୁ କିଛି କହିପାରିବା, ସେ ଜାଣିଦେଲା ସଂସାର ହେଉଛି କଷ୍ଟ ମାୟା, ସେ ବିବାହ ଯୋଉଟା ହବନି, ଏଣେ ଅଧିକା ଯେହେତୁ ଆସକ୍ତିର ସେନା ରହିଛି ଏଣେ ଏଠି ବି ସମର୍ପିତ ହେଇ କର୍ମଟା କରିପାରିବନି, ତେଣୁ ଜ୍ଞାନୀ ଜ୍ଞାନୀ ଯେଭଳି କର୍ମୀ ଲୋକକୁ କର୍ମପନ୍ଥାରେ ସହାୟକ କରିବ, ସେଭଳି ଆମର ବି ଆଚାର୍ଯ୍ୟମାନେ କ'ଣ କରିବେ, ଏ ଚାରି ବର୍ଣ୍ଣାଶ୍ରମ ସିଷ୍ଟମରେ ଯିଏ ଯେଉଁ ସ୍ତର ରହୁଛ ରୁହ, ସବୁ ଗୁରୁବାଶ୍ରୟ କରି ଭଗବାନଙ୍କର ସେବାଟା କର, ଗୋଟେ ସ୍ପେସିଫିକ ଆଶ୍ରମ ପାଇଁ ଆଚାର୍ଯ୍ୟମାନେ ଜାଣିଛନ୍ତି ବିବାହ ଚୁରାହେଲେ କଷ୍ଟ ପାଇବେ, ସେ କହିଲା ଯେ କେବଳ ସମସ୍ତେ ବ୍ରହ୍ମଚାରୀ ହେଲା ପରେ ଦୀକ୍ଷା ନେବେ, ଏଟା ସେଇଟା କରାଯାଏ କାହିଁକି ଜାଣିଛନ୍ତି, ଏଟା ଅଧିକାର ବିହୀନ ଜିନିଷ ଗୁଡ଼ା କଲା ମାନେ ସବୁ ଅଡ଼ୁଆ ହବ, ବଡ଼ ବଡ଼ ତ୍ୟାଗୀ ଇଏ କ'ଣ ଆଜିକାଲି କି ତ୍ୟାଗୀ ଯେ, ବାବାଙ୍କର ଗୋରୁକିଶା ଦାସ ବାବାଙ୍କର ଶିଷ୍ୟମାନେ ଦୂରାଚାରୀ ଥିଲେ, ସେଟା କ'ଣ କରିବ, ତାଙ୍କ ସବୁ ଗୁରୁକୁ ଇମିଟେଟ୍ କରିକି ସବୁ ତାଙ୍କ ଶିଷ୍ୟ ତ କୁହା ହବନି, ଏଟା ସବୁ ଭଣ୍ଡ ଗୁଡ଼ାକ ବଡ଼ ବଡ଼ ସବୁ କେତେ ବଡ଼ ବଡ଼ ଜଗନ୍ନାଥଙ୍କର କେତେ ବଡ଼ ବଡ଼ ଆଚାର୍ଯ୍ୟ ଲୋକମାନେ ଦୂରାଚାରୀ, ଜୀବରଟା ଗୋଟେ ଜୀବର ଧନ ନାରୀ ସହିତ ଅନାଦିକାଳରୁ ସମ୍ପର୍କ, ସେ ପ୍ରେମ କେହି ବି ବଡ଼ ବୋଲି କେବେ, ଏଇ ଦୁଇଟାକୁ ଯେଉଁମାନେ ଛାଡ଼ିଛନ୍ତି ତ୍ୟାଗୀ କେବେ ନିଜକୁ ବଡ଼ ବୋଲି ମନେ କରେ ନା, ଏଥିପାଇଁ ସେଥିପାଇଁ ଭଗବାନ ଅର୍ଜୁନଙ୍କୁ କହିଲେନି, ଅର୍ଜୁନଙ୍କୁ ଯେଉଁ ବ୍ରହ୍ମଚାରୀ ମା ଯିବ ମୁନିପୁତ୍ର କାହାକୁ, ବ୍ରହ୍ମଚାରୀ ତ ମରିଯା ଶୀଘ୍ର, ଏଇଥିପାଇଁ କହିଲେ ନା, ଆଉ କେବେ ବି ତୁମେ ସାଧୁ ଜୀବନରେ ତୁମର ଶେଷ ପର୍ଯ୍ୟନ୍ତ ତୁମର କଳଙ୍କ ଗୋଟେ ଆସିପାରେ କିଛି କହିପାରିବେ, ମହାପୁରୁଷ ତୁମେ ଶିଖେଇଲେ, ଆଉ ସେ ଯେ ବିଧବାର ପୁତ୍ରକୁ ମହାପ୍ରଭୁ ଭଲ ପାଉଥିଲା, ଆମ ଧରମଣି ମନା କଲା, ତୁମେ ଏଇଟା କ'ଣ ବିଧବାର ଛୁଆକୁ ଭଲ ପାଉଛ, ସାଧୁ ଜୀବନ ସେଥିପାଇଁ ସବୁବେଳେ ବିନମ୍ର ହେଇକି ଆମକୁ ଚଳେଇବା, ଆମେ କେବେ କହିପାରିବାନି କେତେବେଳେ କାହାର କଣ ହବ, କାରଣ ଜୀବର ସେ ଅନ୍ତର ଭିତରେ ସେଇଟା ରହିଛି, କେତେବେଳେ କଣ ହେଇଯିବ କାହାର କିଛି କହିହବନି। କିନ୍ତୁ ଆମର ସୁରକ୍ଷା, ଏଥିପାଇଁ ଆମେ ସୁରକ୍ଷା ମନେ କରୁଛେ, ଯେହେତୁ ଆମେ ସବୁଦିନ ଭଗବାନଙ୍କର ନାମ କରୁଛେ, ପ୍ରସାଦ ପାଉଛେ, ସେବା କରୁଛେ, ତାଙ୍କର ଆଶ୍ରୟରେ ଆମେ ଚାଲିଛେ। କେବେ ବି କେହି କହିପାରିବେନି ମୋର ଅବସ୍ଥାଟା କଣ ହବ, କାରଣ ଅନାଦି କାଳରୁ ଜୀବର ଧନ ସହିତ, ନାରୀ ଭୋଗ ସହିତ, ନାରୀ ସହିତ ସମ୍ପର୍କ ରହିଛି, ନାରୀର ପୁରୁଷ ସହିତ, ପୁରୁଷର ନାରୀ ସହିତ, ଏଟା ସ୍ୱାଭାବିକ ଆକର୍ଷଣ। ତାର ସେ ଗୁରୁଦେବ କୁହନ୍ତି, ତୁମେ ତୁମେ ପ୍ରେମଟା ନ ପାଇଛ ସେଥିପାଇଁ ତୁମେ ସିଓର ନୁହଁ, ଭାବସ୍ଥିତିକି ନ ଯାଇଛ ତୁମେ ସିଓର ନୁହଁ, ଯେତେ ପ୍ରଚାର କର, ଯାହା କରୁଛ କର, କ'ଣ ବି ହେଇଯାଇପାରେ। ସେଥିପାଇଁ ଶାସ୍ତ୍ର ତୁମକୁ କହୁଛି ତୁମେ ଡିଷ୍ଟାନ୍ସ ମେଣ୍ଟେନ୍ କରିକି ରୁହ, କିଛି ବି ହେଇଯାଇପାରେ, ତୁମେ କେବେ କହିପାରିବନି ମୋ ଜୀବନଟା ସୁରକ୍ଷିତ ରହିବ ବୋଲି। ସେଥିପାଇଁ ତୁମକୁ ଗାଇଡ ଲାଇନ୍ ଦିଆଯିବ, ବ୍ରହ୍ମଚାରୀ ଏତିକି ଲେଭେଲ୍ରେ ତୁମେ ରହିବ। ଦୋଷ ଆମର, କୌଣସି ବ୍ରହ୍ମଚାରୀ ନାରୀକୁ ଦୋଷ ଦେବା ଉଚିତ ନୁହେଁ, ସମସ୍ତ ବ୍ରହ୍ମଚାରୀଙ୍କର ଦୋଷ ତାର, ଆମର ଜ୍ଞାନ ଅଛି ନା, ଗୋଟେ ନାରୀର କ'ଣ ଜ୍ଞାନ ଅଛି, ତାଙ୍କର କ'ଣ ଜ୍ଞାନ ଅଛି, ଆମର ଜ୍ଞାନ ଅଛି, କାରଣ ଆମେ ଆମେ ଆମ ଧର୍ମରେ ଠିକ୍ସେ ସ୍ଥିତ ହେଇକି ରହିବା ଦରକାର ଅଛି, ଆମକୁ ଗାଇଡ଼ଲାଇନ୍ସ ଦିଆହେଇଛି। ଆଉ ଏଇଟା ଗୋଟେ ସଂଘ, ବର୍ତ୍ତମାନ ପୂର୍ବର ଯେଉଁ ବ୍ରହ୍ମଚାରୀ ଜୀବନ ଥିଲା ସେ ଜୀବନ ବର୍ତ୍ତମାନ ନାହିଁ, ସେଭଳି ବ୍ରହ୍ମଚାରୀ, କାରଣ ବ୍ରହ୍ମଚାରୀ ସମାଜରେ ଯେତେବେଳେ ସଂସ୍କାରଟା ବଦଳେଇ ଯାଇଛି, ତୁମେ ସମାଜକୁ ଯିବ ନା, ସମାଜରେ ଆଗରୁ ଝିଅ ପିଲାମାନେ କେତେ ସୁନ୍ଦର ରହୁଥିଲେ, ବୋହୂମାନେ ସବୁ ବୁଡ଼ଣୀ ଦେଉଥିଲେ, ସାଧୁମାନଙ୍କୁ ଦେଖିଲେ କଥାବାର୍ତ୍ତା କରୁନଥିଲେ, ମଠ ମନ୍ଦିରରୁ କିଏ ଆସୁନଥିଲେ, ମଠ ମନ୍ଦିର କେଉଁ ଝିଅ ଆସେ, କେବେ ନାହିଁ, ମାଆମାନଙ୍କ ସାଙ୍ଗରେ ଆସିବେ। ବର୍ତ୍ତମାନ ସମାଜ ସେୟା ନାହିଁ, ବର୍ତ୍ତମାନ ସମାଜର ଅଲଗା ସ୍ଥିତି ସବୁ ବଦଳି ଯାଇଛି, ସବୁ ଜୀବ କଷ୍ଟ ପାଉଛନ୍ତି, ସମସ୍ତେ କୁଆଡ଼େ ଆସିବେ, ଭଗବାନଙ୍କୁ ଆସିବେ। ତୁମେ କେବଳ ତୁମେ ଗୋଟେ ଗଭର୍ଣ୍ଣମେଣ୍ଟରେ ଲ କରିପାରିବନି ଯେ ଏଠି କେବଳ ମାତାଜୀ ମାନେ, ତୁମେ ଗଭର୍ଣ୍ଣମେଣ୍ଟ ସାଙ୍ଗରେ ତୁମକୁ ଭର୍ତ୍ତି କରିବ, ଯେ ଇଣ୍ଡିଆର ଗାଇଡ଼ଲାଇନ୍ ହିସାବରେ ପ୍ରତ୍ୟେକ ମନ୍ଦିର ହେଉଛି ପ୍ରତ୍ୟେକ ଲୋକ ପାଇଁ ଆଲାଉ, ପ୍ରତ୍ୟେକ ଲୋକ ଯାଇପାରିବେ। ଏ ଦେଖୁନାହାନ୍ତି ଆନ୍ଧ୍ରପ୍ରଦେଶର ସେଠି କ'ଣ ଅଛି ନା, କ'ଣ ନାରୀ ଯାଇପାରିବେନି ଆୟାପ୍ପା ମନ୍ଦିର, ମୁଁ ହଁ କେତେ ଗଣ୍ଡଗୋଳ ଲାଗି ସୁପ୍ରିମକୋର୍ଟ ଚାଲେ, ହଣା କଟା ଚାଲିଛି, ମନ୍ଦିରଟା ପବ୍ଲିକ ପ୍ଲେସ, ତେଣୁ ନିଜର ସମାଜର ସବୁବେଳେ ସଂସ୍କାର ବଦଳି ବଦଳିକା ଚାଲୁଛି। ଦଶ ବର୍ଷ ତଳେ ଯାହା ଥିଲା ବର୍ତ୍ତମାନ ସେୟା ନାହିଁ, ବର୍ତ୍ତମାନ ମଠ ମନ୍ଦିରକୁ ଯେମିତି ଆସୁଛନ୍ତି ସବୁ ଝିଅ ବୋହୂ, ଯେମିତି ଆସିକି ସବୁ ନାଚ ନାଚି ପ୍ରୋଗ୍ରାମ ସବୁ ହେଲାଣି, ଏଗୁଡ଼ା ଆମ ବେଳେ କିଛି ନଥିଲା, ଆମେ କେବେ ମୁହଁକୁ ଦେଖିନୁ, ଗୋଟେ ନାରୀଟା କେମିତି ତାକୁ ଦେଖିନୁ, କଡ଼ାକି ଧଳା ଦେଖିନଥିଲୁ, ଆସିକି ସେତେବେଳେ ସେ ସନ୍ଧ୍ୟା ଯେତେବେଳେ କିଏ ଆସିବେ, ତାଙ୍କ ମାଆଙ୍କ ସାଙ୍ଗରେ ଆସିବେ, ତାଙ୍କ ବୁଲିକି ପଳେଇବେ, ଆମର କିଛି ଦେଖିବାର ନାହିଁ, ତାଙ୍କ ଦ୍ୱାରା ହିଁ ମନ୍ଦିର ସେବା ଚାଲୁଛି। ସବୁ 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 ଚେଞ୍ଜେସ ଆସୁଛି, ଏଇଟା ଏଇଟା ଚାଲିବ, କଳିରଥଟା ତାର ଜିନିଷଟା। ଆଉ ତୁମେ ଆଉ ତୁମେ ଏଠି କ'ଣ ମାୟାବାଦୀ ଯାଅ, ଯୁଆଡ଼େ ଯାଅ, ଘୁରି ଘୁରି ସବୁଆଡ଼େ ମୁଁ ଦେଖୁଛି, ବୁଲି ବୁଲି ସବୁଆଡ଼େ, କୋଳିଟା କ'ଣ ଗୋଟେ ଆଡ଼େ ଚଲଉଛି ନା କ'ଣ, ସବୁଆଡ଼େ ପ୍ରେସରଟା ସେ ଦେଉଛି ଆଉ, ତ ଯୁଗର ଧର୍ମଟା ସେଟା, ତେଣୁ ଯିଏ ତାର ସାଧୁ ହବ ସେ ତାର ତାର ଲାଇଫଟାକୁ ସେ ତାର ସେମିତି ସାବଧାନ ହେଇକି ଚଳିବ, ସାଧୁ ସାବଧାନ, ସେ କାହିଁ କାହାକୁ ଦୋଷ ଦେବ, ତାର ଲକ୍ଷ୍ୟଟାକୁ ସେ ସ୍ଥିର କରିବ। ତେଣୁ ଅଧିକାରର ବିଚାର ରହିଛି, କିନ୍ତୁ ଭକ୍ତିର ଭକ୍ତି ପଥରେ, କିନ୍ତୁ ଶୁଦ୍ଧ ଭକ୍ତି ପଥରେ ଚିତ୍ତ ଶୁଦ୍ଧିର ଅପେକ୍ଷା ନାହିଁ। ତୁମେ ଜଣେ ଲୋକ କହିବ ନାହିଁ ସେଇଟା କର୍ମୀଟା, ତାକୁ ମୁଁ ଉପଦେଶ ଦେବିନି, ଶୁଦ୍ଧ ଭକ୍ତି ପଥରେ ଚିତ୍ତ ଶୁଦ୍ଧିର ଅପେକ୍ଷାଟା ନାହିଁ, ତାକୁ ଭଗବତ ଉପଦେଶଟା ତୁମେ ଦେଇପାରିବ, କର୍ମ ଛାଡ଼ିବ କି ନାହିଁ ତା ଅଧିକାର ହିସାବରେ କ'ଣ ଉପଦେଶ ହେବ ତାଠି ଡିଫରେଣ୍ଟ, କିନ୍ତୁ ଭଗବାନ ନାମ କରିବା ପାଇଁ ତୁମେ ସମସ୍ତଙ୍କୁ କହିପାରିବ ନା। କାହିଁକି ସେଠି କହୁଛନ୍ତି ଭକ୍ତଗଣ, ଶୁଦ୍ଧ ଭକ୍ତଗଣ, ଶୁଦ୍ଧ ଭକ୍ତ ମହତର ଯାଦୃଚ୍ଛିକ ସଙ୍ଗ ପ୍ରଭାବରେ ଯେକୌଣସି ବ୍ୟକ୍ତି ଯେକୌଣସି ମୁହୂର୍ତ୍ତରେ ଭଗବତ କଥା ଶ୍ରବଣ ଆଦି ଫଳରେ ଭଗବାନର ଶ୍ରଦ୍ଧା ଭକ୍ତି ଉଦୟ ହେଇପାରେ। ସେ କାହିଁକି ଆମେ ଉପଦେଶ ଦେଉଛ, ଯେକୌଣସି ବ୍ୟକ୍ତିର ଯଦି ଯାଦୃଚ୍ଛିକ କୃପା ଗୋଟେ ମହତର କୃପା ହେଇଗଲା, ଯାଦୃଚ୍ଛିକ ମାନେ ଆକସ୍ମିକ ଭାବରେ ସାଧୁ ତାକୁ ଭଲ ପାଇଗଲା, ତାର ଡିସ୍କ୍ୱାଲିଫିକେସନ୍ ଥାଇପାରେ, ତାର ଯଦି ଶ୍ରବଣ କୀର୍ତ୍ତନ ରୁଚି ଆସିଗଲା, ତା ଭକ୍ତିରେ ଶ୍ରଦ୍ଧା ଆସିଯିବ, କୌଣସି ଜୀବରେ ଚାଲି ଆସିବ, ତାର ଚିତ୍ତ ଶୁଦ୍ଧିକ ଅପେକ୍ଷା ନାହିଁ, ତା ଚିତ୍ତ ଶୁଦ୍ଧି ହେଇଯିବ, କିନ୍ତୁ ଜ୍ଞାନୀର ଜ୍ଞାନ ସ୍ତରରେ ସେଟା ହେଇପାରିବ, ତାର କର୍ମାଶକ୍ତି ହେଉଛି ତାର ହେଇପାରିବ ନାହିଁ। କିନ୍ତୁ ଆମର ଆମ ପ୍ରୋସିଜରଟା କ'ଣ, ଆମର କେବଳ ଗୋଟେ ଖାଲି ଯେଉଁ ଅଧିକାରଟା ବିଚାର କରିକି ଦେବାକୁ ପଡ଼ିବ, ସେ କର୍ମଟା ଛାଡ଼ିବ କି ନାହିଁ। ବେଳେବେଳେ କ'ଣ ବିବାହ ହେଇଥିବେ, ପୂର୍ବାସ ଯେମିତି କହୁଥିଲେ, ସେ ବିବାହ ହେଇଥିବେ, ସନ୍ନ୍ୟାସୀ ନେଲେ କେତେଦିନ ପରେ ନା, ବିବାହ ହେଲେ କେତେଦିନ ପରେ କହୁଛନ୍ତି ପ୍ରଭାତଙ୍କୁ ସନ୍ନ୍ୟାସୀ, ପ୍ରଭାତ କହିଲେ କ'ଣ ଚାଲିଥିଲେ, ବିବାହ ହେଇଗଲେ କହିଲେ ବିବାହ ହେବି, ପୁଣି କେତେଦିନ ବର୍ଷେ ଯାଇନି କହୁଛ ମୁଁ ସନ୍ନ୍ୟାସୀ ନେବି, ପ୍ରଭାତ କହିଲେ ଏଟା କେମିତି ହେଇପାରିବେନି। ମ୍ୟାରେଜ୍ ମ୍ୟାନ୍ ଗୋଟେ ରେସ୍ପନ୍ସିବିଲିଟି ତୁମେ ନେଇଛ, ଗୋଟେ ସ୍ତ୍ରୀର ସାଙ୍ଗେ ସାଙ୍ଗେ ବିବାହ, ସାଙ୍ଗେ ସନ୍ନ୍ୟାସୀ ହେଇଯିବ, ଯୋଉ ଅଧିକାର ଗୁଡିକ ଯୋଉ ପରିବର୍ତ୍ତନ ଅଛି, ବିବାହ ହବ କି ନାହିଁ, କେଉଁ ଜବ୍ଟା କରିବ, କେଉଁ କ'ଣ ଚାକିରି କରିବ, କ'ଣ ଛାଡ଼ିବ, ଇଏ ଯୋଉ କେତେ ଲୋକ ସେଣ୍ଟିମେଣ୍ଟ ହେଇଛି ସାଙ୍ଗେ ଚାକିରି ଛାଡ଼ିବେ, ଇଏ ଚଳିବ କେମିତି ବାପା, ଶୁଣିଦେବେ ସବୁ ଜିନିଷ ସାଙ୍ଗେ ସାଙ୍ଗେ କରିଦେବେ। ଏଗୁଡ଼ା ଭକ୍ତିପଥରେ କେବଳ ଇଡଲ୍ ଡେଞ୍ଜର, ଏ ଯୋଉ ଅଧିକାର ସେଟା ବିଚାର କରିକି ପ୍ରଚାରକ ଯିଏ ରହିବ, ସେ ବିଚାର କରିକି ତାର ଅଧିକାର ଦେଖିକି ତାକୁ ଦେବ, ତାର କେତେ ନିଷ୍ଠା ଅଛି, କେତେ ବିଶ୍ୱାସ ଭଗବାନଙ୍କ ପ୍ରତି ଅଛି। ଏଠି କେବଳ ଭକ୍ତିପଥରେ ଗୋଟିଏ ଉପଦେଷ୍ଟା କାମ କରେ, ତାର ଶ୍ରଦ୍ଧାଟା କେତେ ରହିଛି, ତା ଯଦି ପୂର୍ଣ୍ଣ ବିଶ୍ୱାସ ନାହିଁ ତାକୁ ସେମିତି ତ୍ୟାଗାଶ୍ରମରେ କର୍ମ ତ୍ୟାଗ କରିବା ପାଇଁ, ଚାକିରି ବାକିରି ଛାଡ଼ିବା ପାଇଁ, ପୂର୍ଣ୍ଣ ଡିପେଣ୍ଡ ଭଗବାନଙ୍କ ଉପରେ ପୂର୍ଣ୍ଣ ନିର୍ଭର କରିବା ପାଇଁ ଏଟା ଉପଦେଶ ଦେବନି। କାରଣ ସେ ତାର ଗୋଟେ ଦୁଃଖ ସମୟ ଆସିଛି ନା, ସେ କଣ ଭଗବାନ ମତେ କଣ ପ୍ରଭୁ ମତେ ରକ୍ଷା କରିବେନି, ସେ ଏମିତି ଭାବିଦେବ ଆଗେ ସେଣ୍ଟିମେଣ୍ଟ ହେଇ। ଭଗବାନ ରକ୍ଷା କରିବାକୁ ହେଲେ ତୁମକୁ ସେତିକି ବିଶ୍ୱାସଟା ତୁମର ରହିବା ଦରକାର ଅଛି। ଭଗବାନ ରକ୍ଷା କରିବେ, ସବୁଠିକି ରକ୍ଷା କଲେ ଆଉ ସେ କଣ ବାହା ହେଇଥିଲା ନା କଣ, ବିବାହ ବିବାହ ଘର କଥା କୁହନ୍ତି, ବେଦୀରେ ବସ୍ତା ଚାଲିଗଲା ଜଙ୍ଗଲ, ତାର ସେତିକି ରାମ ଉପରେ ବିଶ୍ୱାସ ଥିଲା, ଘର ଛାଡ଼ି ବାପାମାନେ ଛାଡ଼ି ଚାଲିକି ପଳେଇଗଲ। ନାରୀଟା ତୋଟେ ବିଶ୍ୱାସ କରିପାରିଲା, ପୁରୁଷଟା କାଇଁ କରିପାରିବେ, ସବୁ ରହୁଛି କୋଉଠି ତାର ଅଧିକାର। ଆମର ଅଧିକାରଟା କେମିତି ନିମ୍ନ ହୁଏ, ଶ୍ରଦ୍ଧା, ତାର କେଉଁ ଶ୍ରଦ୍ଧା, ସେଟା କନିଷ୍ଠ କି ମଧ୍ୟମ କି ଉତ୍ତମ, ତା ଶ୍ରଦ୍ଧା ଉପରେ ବିଶ୍ୱାସ ଉପରେ ନିର୍ଭର କରୁଛି। ପ୍ରଭୁପାଦୀ ମହାରାଜ ସେଥିପାଇଁ ତାତ୍ପର୍ଯ୍ୟରେ ନବୁଦ୍ଧି ବେଦ ଜନରେ କହିଛନ୍ତି, ବଦ୍ଧ ଜୀବଗଣ ଇନ୍ଦ୍ର ତୃପ୍ତି ବ୍ୟତୀତ ଆଉ କିଛି ନ ଜାଣିଥିବା ହେତୁ ସେମାନଙ୍କୁ କେବଳ ସେଇ ଦୃଷ୍ଟିକୋଣରୁ ପାଠ କରନ୍ତି। ଯୋଉ ବେଦର ଉଦ୍ଦେଶ୍ୟ ହେଲା କୃଷ୍ଣଙ୍କୁ ଜାଣିବା, ଏଟା ସେ ଜାଣିବନି, କେବଳ ସେ ବେଦ ପଢ଼ନ୍ତି, ପୁରାଣ ପଢ଼ନ୍ତି, କେବଳ ଇନ୍ଦ୍ର ତୃପ୍ତି ପାଇଁ ସେ ପଢ଼ନ୍ତି। ଅବଶ୍ୟ ଇନ୍ଦ୍ର ସଂଯମ ଜରିଆରେ ବ୍ୟକ୍ତି କ୍ରମଶଃ କୃଷ୍ଣ ଚେତନା ସ୍ତରକୁ ଉନ୍ନୀତ ହୋଇପାରେ, ତେଣୁ ଯେ ଆତ୍ମତତ୍ତ୍ୱ ବି ଯେ କୃଷ୍ଣ ଚେତନାରେ ଅଛି, ସେ ଅନ୍ୟମାନଙ୍କର କର୍ମ ବା ଧାରଣାକୁ ହଠାତ୍ ବିଗାଡ଼ିବା ଉଚିତ। ପ୍ରପଦ ଆମମାନଙ୍କୁ ବି କହୁଛନ୍ତି ନା, ଏଠି ଯେ କୃଷ୍ଣ ଚେତନା ଅଛି, ହଠାତ୍ ଅନ୍ୟମାନଙ୍କର ଧାରଣାଟାକୁ କର୍ମକୁ ବା ଧାରଣାକୁ ବିଗାଡ଼ି ହୁଏନି। ଏଭଳି ଛାଡ଼ିଦେବ, ଚାକିରି ଛାଡ଼ିଦେବ, ବିଜନେସ୍ ଛାଡ଼ିଦେବ, ଏଟା କରିଦିଅ, ସେଟା କରିଦିଅ, ସଙ୍ଗେ ସେଟା କୁହନି ତୁମେ, କାହିଁକି ପ୍ରପଦରେ କହୁଛନ୍ତି। ଅବଶ୍ୟ ଇନ୍ଦ୍ର ସଂଯମ ଜରିଆରେ ବ୍ୟକ୍ତି କ୍ରମଶଃ କୃଷ୍ଣ ଚେତନା ସ୍ତରକୁ ଉନ୍ନୀତ ହୋଇପାରେ, ତେଣୁ ଯେ ଆତ୍ମତତ୍ତ୍ୱ ବି ଯେ କି କୃଷ୍ଣ ଚେତନାରେ ଅଛି, ସେ ଅନ୍ୟମାନଙ୍କର କର୍ମ ବା ଧାରଣାକୁ ହଠାତ୍ ବିଗିଡ଼ିବାକୁ ଉଚିତ କରେ। ହଠାତ୍ ଯୋଉ ଏଥିପାଇଁ କହିଲେ ନା, କ୍ରମଶଃ ତାକୁ ଧୀରେ ଧୀରେ ଅନାସକ୍ତ ଶିକ୍ଷା ଦେବ, ନିଷ୍କାମ କର୍ମ ଯୋଗ କରିବା ପାଇଁ କହିବ, ଚିତ୍ତଶୁଦ୍ଧି କରିବା ପାଇଁ, ନାମ କରିବା ପାଇଁ କହିବ, ଭାଗବତ ପଢ଼ିବା ପାଇଁ କହିବ, ସେ ଯେତେବେଳେ ଆସିବ ତାପରେ ତାକୁ କହିବ ଏଟା ଛାଡ଼ିଲେ ତୁମର ତାର ବିଶ୍ୱାସ ଆସିଗଲା, ଏସି କଥା ସେ କହୁଛନ୍ତି। ଯଦ୍ୱାରା ଉଚିତ ନୁହେଁ, ବରଂ ସେ ନିଜେ ଆଚରଣ କରିବ, ଯଦ୍ୱାରା ସେ ଦେଖାଇଦେବ ଯେ କିପରି ସମସ୍ତ କର୍ମର ଫଳକୁ କୃଷ୍ଣଙ୍କୁ ସମର୍ପଣ କରାଯାଇପାରିବ। ଏକ ବିଦ୍ୱାନ କୃଷ୍ଣ ଚେତନା ବ୍ୟକ୍ତି ଏପରି ଭାବରେ କର୍ମ କରିବ ଯେପରି ଇନ୍ଦ୍ର ତୃପ୍ତି ନିମିତ୍ତ କର୍ମ କରୁଥିବା ଏକ ଅଜ୍ଞ ବା ମୂର୍ଖ ବ୍ୟକ୍ତି ତାଙ୍କର କର୍ମରୁ କିପରି କର୍ମ କରିବାକୁ ହେବ, କିପରି ବ୍ୟବହାର କରିବାକୁ ହେବ ତାହା ଶିକ୍ଷା କରିବ। ଅଜ୍ଞ ବ୍ୟକ୍ତିଟା କେମିତି କ'ଣ କରିବ, ସେ ଆଗେ ଦେଖିବ ନା, ଆଉ ଯିଏ ତାକୁ ଶିଖଉଛି ସେ କେମିତିକା କର୍ମଟା କରୁଛି, ସେ ଅଜ୍ଞ ବ୍ୟକ୍ତିଟା ସେଥିରୁ ସେ ଶିଖିବ, ତେଣୁ ତାକୁ କର୍ମ କରିକି ଆଚରଣ କରି ଶିଖିବାକୁ ପଡ଼ିବ। ଯଦିଓ ଏକ ମୂର୍ଖ ବ୍ୟକ୍ତିକୁ ବିଚଳିତ କରିବା ଉଚିତ ନୁହେଁ, ତଥାପି ଯେ ଟିକିଏ ସୁଦ୍ଧା କୃଷ୍ଣ ସଚେତନ ହୋଇଛି, ସେ ଅନ୍ୟ ବୈଦିକ ପନ୍ଥାକୁ ଅପେକ୍ଷା ନ କରି ସିଧାସଳଖ କୃଷ୍ଣ ସେବାରେ ନିଯୁକ୍ତ ହୋଇପାରେ। ଅନ୍ୟକୁ ବିଚଳିତ କରିବା ଉଚିତ ନୁହେଁ, କିନ୍ତୁ ଯିଏ ଟିକିଏ କୃଷ୍ଣ ଯତ୍ନଶୀଳ, ଅର୍ଥାତ ଯାହା ଟିକେ ସ୍ୱୀକୃତି ଅଛି, ସିଧା ସେ ଭକ୍ତିକୁ ଆଚରଣ କରିବା ଦରକାର। ଏ ପ୍ରକାର ଭାଗ୍ୟବାନ ଲୋକ ପକ୍ଷରେ ବୈଦିକ କର୍ମକାଣ୍ଡ ପଦ୍ଧତି ଅନୁସରଣ କରିବାର କୌଣସି ଆବଶ୍ୟକ ନାହିଁ, କାରଣ ବ୍ୟକ୍ତି ସିଧାସଳଖ କୃଷ୍ଣ ଯତ୍ନଶୀଳ ହୋଇଗଲେ ସେ କେବଳ ତାର କର୍ତ୍ତବ୍ୟ କର୍ମ ସମ୍ପାଦନ କରିବା ଦ୍ୱାରା ସବୁ ଫଳ ପାଇପାରିବ। ତେଣୁ ଭକ୍ତିଟା ଭକ୍ତି ପାଇଁ ସମସ୍ତଙ୍କୁ ଉପଦେଶ ଦେବ, କିନ୍ତୁ ଭକ୍ତିର ସେ କେଉଁ ସ୍ତରରେ ରହିଛି, ସେଥିପାଇଁ ପ୍ରଥମେ ନିଷ୍କାମ କର୍ମ ଯୋଉ କଥାଟା ତୁମକୁ ଶିଖେ। ଆଉ ବଡ଼ ହେଲା, ଜଣେ ଗୋଟେ ବଡ଼ ସମସ୍ୟା ଲୋକଙ୍କର ହେଲା, ବିବାହ ହେବି କି ନାହିଁ, ବିବାହ ହବୁ ତୁ, ତୋ କର୍ମ ଫଳ କ'ଣ ସେଟା କୃଷ୍ଣ ଜାଣନ୍ତି, ତୁ ଗୁରୁଙ୍କୁ ପଚାରେ କି କାହାକୁ ପଚାରେ, ଗୁରୁ କ'ଣ କିଛି କାମ ନାହିଁ, ଗୁରୁ ଖାଲି କ'ଣ ପଶା ଖେଳିବେ ନା, ଗୁରୁ ପଶା ଖେଳିକି ଯେମିତି ଗୋଟିଏ ଆଣନ୍ତି, ଗୁରୁ ଖାଲି ଚିନ୍ତା କରିବେ ପ୍ରଭୁ ଆକୁ କହିଲା ଇଏ ବାହା ହବ କି ନାହିଁ, ପ୍ରଭୁ ଇଏ ବିବାହ ହବ କି ନାହିଁ କୁହ, ଇଏ ବ୍ରହ୍ମଚାରୀ ହବ କି ନାହିଁ କୁହ, ଏଗୁଡ଼ା କ'ଣ ଏଇଟା ପରମାତ୍ମାଙ୍କର କାମ, ଏଗୁଡ଼ା କ'ଣ କାମ, ଏଇଟା ଗୁରୁଙ୍କର ଏଇଟା କ'ଣ କାମ, ତୁମକୁ ପ୍ରାର୍ଥନା କରେ, ତୁମ ହୃଦୟରେ ଭଗବାନ ଅଛନ୍ତି, ତୁମ ସ୍ୱଭାବଟାକୁ ତୁମେ ଜାଣିଛ, ତୁମ ସ୍ୱଭାବ ସହିତ ତୁମ କର୍ମଫଳ, ତୁମ ଭବିଷ୍ୟତ କ'ଣ ଏଇଟା କୃଷ୍ଣ ଜାଣନ୍ତି। ଗୁରୁଙ୍କର କାର୍ଯ୍ୟ ହେଲା, ଯଦି ପ୍ରଭୁପାଦ କୁହନ୍ତି ଗୁରୁଙ୍କର କାର୍ଯ୍ୟ ହେଲା, ଯେମିତି ନାରଦମୁନି ଧ୍ରୁବ ମହାରାଜ ସବୁ ପଦ୍ଧତିଟା ବତେଇ ଦେଇଗଲେ, ବାଟଟା ଦେଖେଇଦେବେ, କିନ୍ତୁ ସାଧନ ତୁମକୁ କରିବାକୁ কারণ তোমার ইন্ডিপেন্ডেন্টটা রয়েছে, গুরু কইদেলে তুমি মানিওনি, তুমি ঘুরে দাও আর দোষটা গুরুকে দেবো শেষ। সেটা আমার এটা পন্থা নুহে, আমার পন্থার কেবল গুরু সেগুলি সিধাসলখ উপদেশ দিয়ে কিন্তু বর্তমানে যে স্টেজে বর্তমানে যে অছি সেতবে যদি আমার গুরুদেবঙ্কু সঙ্গে গুরুদেব কৌল বাহ মানে বাহ হব, সে কেউ ঝিও সেটা তুমি চিন্তা করিবে বলিব, গুরুদেব কহিল না তো বিবাহ কইতে বাহ হব, সে তো পচারিবে জাতি কোণ রূপ কোণ কোয়ালিফিকেশন কিছু তো কুয়া তো বিবাহ বিবাহ তোমার চয়েস কিছু করিপারে বর্তমানে তুমি সে কহিব তো শিশু সে গুরুদেব আপনার ব্যবস্থা করবে না আপনার রক্ষণ তাকে মঠরে সে চালিব সিধা ইয়ে সেসব আজকাল নাই, আজকাল সেসব সেসব শিক্ষা নাই, সেভাবে সেভাবে কমপ্লেক্স কোশ্চেন গুরুকে পচারলে গুরু উত্তর দেবেনি, তুমি সেভাবে সমর্পিত নুহ তাহলে তুমি সে ইনস্ট্রকশনটা দিয়ে যাবনি, তো বর্তমানে তুম উপরে ছড়া যাব কিন্তু তুমি ইন্ডিপেন্ডেন্ট তুমি ইউজ করছো তাহলে তোমাকে সে ইনস্ট্রকশন দিয়া যাবনি, তুমি পূর্বর প্রিন্সিপালটা বর্তমানে আপ্লাই করিপারিবনি, তুমি স্টেজরে দেখো তুমি কেমতি গা তুমি প্রার্থনা করি প্রার্থনা করলে ভগবান তুমি জানাদেবে এখন গোটে বড় জিনিস জিনিসটা অধিকার নিজ নিজের অধিকার বিচার করি সবুলে সাধু সেবা করব হরিণাম করব জীব দয়া করি ভগবান সেটার খুশি হবে এই উপদেশ ভগবান নবুদ্ধি ভেদ জনয়েদ অজ্ঞান কর্মসঙ্গিনাম যোশেত সর্বকর্মাণে বিদ্বান যুক্তম সমাচারেত সমাচার সম্যক আচরণ করি যুক্ত হয়ে ক্রমপন্থারে কর্মী লোককে জ্ঞান কথাটা শিখেব তাকে হঠাৎ কর্মত্যাগ উপদেশ দেব এপরিক উপদেশ লিখুছি কৃষ্ণ যত সে ব্যক্তি হঠাৎ উপদেশ দেবনি ছাড়বে এটা করদে সেটা করদে হ্যাঁ ভাবপ্রণত অবস্থা সে কিছু করতে পারে তারপর তার অবস্থাটা কোণ হব তার আসক্তি দিব তো ক্রমপন্থাটা দেখাও সে নিজে তার প্রভুকে প্রার্থনা করুন ভগবানকে প্রার্থনা করুন জীব জীব হৃদয়ের ভগবান অছন্তি প্রথমে আমি ভক্ত হয়েছি মানে গোটে জানি কৃষ্ণ কেস মো হৃদয়ের অছন্তি যা মু করি যা মু চিন্তা হয়েছে না সে ছুয়াটি বেড়ে পড়ুলে সবুলে সে জানুন তো আমি কোণ চাহুছে কেউথে মর যেত কনফ্লিক্ট আসছি সন্দেহ আসছি প্রার্থনা কর প্রার্থনা কর তুমি সব দেখা এটা ঠিক এটা ভুল আর যেটা ভগবান চাহুন সেটা তোমার মুন্ড ভিতরে সিধা আসি বাড়ে হব আছে দিশা দিগা দিগ দেখা হব কৌশি দিগ যেমন আমি সবুলে ঘর ছাড়ুল তুমি তুমি তো বর্তমান কইপারি না বর্তমান স্ট্যান্ডার্ড কোণ আছে বাবাজি হচ্ছে কেমন তাকে মুন্ড বিষয়ে জাঁ আমি যেটা ঘর ছাড়ুল কিছু আছে কড়া কই না কোণ ধরা কিছু নাই বাবাজি ধার আছে বাবাজি হওয়ার আছে বা কোণ টঙ্কা কোণ কোটি খাইবি কোটি রহবি কেউ সংস্থা রাখ ভবিষ্যৎ কোণ কিছু নাই বাবাজি হওয়ার আছে অছি চল সেতলে সে গোটিয়ে দিশা বাবাজি মোর সংসার রহিবার নাই প্রার্থনার ভগবান প্রার্থনা করিয়া পড়ব তোমার স্বীকৃতি নেই ভগবান সেগুলো সব দেবে তো প্রত্যেক জীবন আছে গোটে বিবাহ পড়ে জিনিস নয় কি সন্ন্যাসী কথা এটা পড়িনি কর্মটা বি কোণ চাকরি করবি কি না আজ্ঞা এটা করবি কি না এটা ছাড়বি কি না এটা কেতে কথা তুমি ইয়েটা তুমি নিজে প্রার্থনা করব না এটা তুমি করব তুমি নিজে প্রার্থনা কর পরমাত্মা তোমার হৃদয় ভিতরে আছে তোমাকে একটা স্ট্রং ডিটারমিনেশন দেবে যে তুমি ডুয়ালিটিরে রয়েছো বারম্বার পজিটিভ নেগেটিভ দেখুছো আর প্রার্থনা কর সব পজিটিভ নেগেটিভ সাইড তুমি দেখা যাবে হ্যাঁ সে হৃদয় ভিতরে আছে নকলে কিছু তুমি পাইবনি অন্যের জিনিসটা বি তুমি গ্রহণ করিপারিব তোমার সন্দেহ থাকে গুরু কহিলে তুমি বিশ্বাস করিপারিবে তুমি নিজে প্রার্থনা কর গুরু কেবল সূত্র দেবে তুমি প্রার্থনা করি তো তুমি এটা প্রাপ্ত হব তুমি কনভিন্স হয়ে যাবে সেতবে বুঝিপারিবে গুরু যা কহিলে ঠিক তা পূর্বর তুমি বুঝিপারিবে সেটা প্রত্যেক জিনিস পাই প্রত্যেক আম জীবনর প্রচার হো গোটে জীবন ভক্তি পাই হো জীবনের আমি কোণ সবুতে প্রার্থনা এটা প্রার্থনার পথটা সবুলে ভগবান গৌর নিত্যানন্দ আচার্য মান সব প্রার্থনা প্রভু মর কোণ ভজন ভজন মর কাহি যাবনি তার যে কারণ তুমি খোঁজব তুমি হাজার কারণ খোঁজলে পাগলা হয়ে যাব সে প্রার্থনা এটা সবুলে ভগবান প্রণাম করে যেটা প্রার্থনা করছে যেটা বসুছে জপ করছে প্রার্থনা করিয়া যেটা অন্য সময় সেবা বি করছে প্রভু প্রার্থনা করিয়া প্রার্থনা জিনিসটা এটা তো ইয়ে করি আমি পার হব এটা কোণ গোটে দিন দিন কাম না কোণ এটা অনন্ত জন্মর এটা কর্মফল গুড়া সব সেটা তো নিরাশ হওয়ার কিছু নাই কিন্তু অধিকার নেই কর্মটা করিবা হরে কৃষ্ণ জয় ভগবদ গীতা কি জয় শ্রীল প্রভুপাদ কি জয় শ্রীল গুরুদেব কি জয় নিতাই গৌর ব্রহ্মানন্দে।
ଦେହ ଭଲ ଥିଲା, ମୁଁ ମେଡିସିନ ଖାଇକି ଆହୁରି